ॐ नमो भगवते वासुदेवाय। श्रीमद्भगवद्गीतार द्वितीय अध्याय मान श्रवण करुथिले अर्जुनंकर कि मासिक प्रश्नर उत्तर दउछन्ति जोगी बा भक्त जोगी स्थित प्रज्ञ विषय सहित इंद्रियर किभळि व्यवहार करे। कारण जीव जो भवसागर पड़ी शरीर बंधन में पड़ी तार कारण हूँ से विषय को भोग करिया को ता जो लालसा प्रवणता ते अधिक से कामना को पूर्ण करिया को जाए केत स्थूल शरीर मिले केत सूक्ष्म शरीर मिले पशु पक्षी जिते प्रकार जीव जो नहीं अच्छी कामना हिसाब से शरीर मिली अजापी चरित्र सुखदेव गोस्वामी से निर्णय कर कामनार गोटे स्थायित्व किसी ना बाहक बेले जो कामना नथियो वृद्ध बेले से कामना आसो जनक हृदय जदि शुद्ध न होई पारला कृष्ण भक्ति द्वारा कृष्ण चेतन तार हृदय जदि परिमार्जित न होई पारला से केबे भी कहि परिनि मो स्थिति टा जगत रे समान रहिबो बोली जो कामना टा एबे तार नाही सेटा वृद्ध समय आसी पारे से धन कामना आई पारे नारी कामना आई पारे प्रतिष्ठा कामना आई पारे କାହିଁ ଜଗତଟା ଏଭଳି ଭାବରେ ତିଆରି କରାଯାଇଛି ଏଠି କାମନାର ବୀଜ ଯେକୌଣସି ସମୟରେ ଉଦିତ ହବ। କାରଣ ଆମେ ତ ସବୁ ସମୟରେ ନିଷ୍କାମ କର୍ମୀମାନଙ୍କୁ ବା ନିଷ୍କାମ ବ୍ୟକ୍ତିମାନଙ୍କୁ ଦେଖିବା ନାହିଁ, ସକାମ ବ୍ୟକ୍ତିମାନଙ୍କର ସଙ୍ଗ କରୁଛେ, ସକାମ ବ୍ୟକ୍ତିମାନଙ୍କର ସଙ୍ଗରେ ରହି କର୍ମ କରିବାକୁ ପଡୁଛି। ଆଉ ଚିତ୍ତବୃତ୍ତିରେ ତିନିଟା ଗୁଣର ପ୍ରକ୍ରିୟାଟା ରହିଛି, ତେଣୁ କେତେବେଳେ ଯେ କାହାର କେଉଁ ଅବସ୍ଥା ହେଇଯିବ କିଛି କହି ହେବନି। କୃଷ୍ଣ ଭକ୍ତି ଛଡ଼ା କାହାର ସ୍ଥିତି ଏଠି ସୁରକ୍ଷିତ ନୁହେଁ, ଯେକୌଣସି ସମୟରେ ଯେ ଯେକୌଣସି ଅବସ୍ଥାକୁ ଯାଇପାରେ, ତାର ଏକ ସ୍ଥାୟୀତ୍ୱ ସ୍ଥିତି ଏଇଥିପାଇଁ ନାହିଁ, ତାର ବି ସ୍ୱତନ୍ତ୍ରତା ରହିଛି, ପ୍ରତ୍ୟେକ ଜୀବନ ଗୋଟେ ସ୍ୱତନ୍ତ୍ରତା ରହିଛି। ତେଣୁ ସ୍ୱତନ୍ତ୍ରତା ହିସାବରେ ତାର କାମନା ହେଉଛି, ସେ କାମନା କରେ କାମନା ପୂର୍ତ୍ତି କରିବା ପାଇଁ ସେ ଯେକୌଣସି ପଥରେ ଯାଇପାରେ। ତେଣୁ ଭଗବାନ ଶ୍ରୀକୃଷ୍ଣ ପୂର୍ବ ଶ୍ଳୋକରେ କହିଲେ ବିଷୟ ବିନିବର୍ତ୍ତନ୍ତେ ନିରାହରସ୍ୟ ଦିହୀନମ୍ ରସୋ ବରିୟ ରସୋପିୟ ପରମ ଦୃଷ୍ଟ ଆଣିପାରିଥାନ୍ତି। ପରମାତ୍ମାଙ୍କ ପ୍ରତି ରାଗ ବା କୃଷ୍ଣଙ୍କ ପ୍ରତି ରାଗ ଆସକ୍ତି ନହେଲେ ଆମର ଇନ୍ଦ୍ରିୟମାନଙ୍କର ଯେଉଁ ନିଚ ସ୍ୱାଦ ବୃତ୍ତି ରହିଛି, କେବଳ ଯେ କାମନା ଗୋଟେ ନିଜ ସ୍ୱାଦ ନୁହେଁ, ଭୋଜନ ଗୋଟେ ନିଜ ସ୍ୱାଦ ନୁହେଁ, ଆହୁରି ବି ନିଜ ସ୍ୱାଦ ଅଛି। ଯେଉଁ ଇତର କଥା କହିବା ଏତେ ଗୁଡ଼େ ଆନନ୍ଦ ମିଳେ, ପରର କଥା ଗୁଡ଼ାକ ଆଲୋଚନା କରିବା, ପରର ଦୋଷ ଦେଖିବା, ୟା ବିଷୟରେ କହିବା, ତା ବିଷୟରେ କହିବା, ଗୋଟେ ଅନ୍ନେସେସରି ଯୋଉଟା ଟକ୍ ଗୁଡା ଯାହାକୁ ଆମର ଗ୍ରାମ୍ୟ ବାର୍ତ୍ତା ବୋଲି କୁହାଯାଇଛି। ଭକ୍ତିରେ ସବୁଠୁ ଚିତ୍ତ ବିକ୍ଷିପ୍ତ କାମ କାର୍ଯ୍ୟ ହେଉଛି ଗ୍ରାମ୍ୟ ବାର୍ତ୍ତା। ଗ୍ରାମ୍ୟ ବାର୍ତ୍ତା ଗୁଡାକ ଗ୍ରାମ୍ୟ ବାର୍ତ୍ତା ମାନେ କୃଷ୍ଣ ସମ୍ବନ୍ଧୀ ଯୋଉ କଥା ନୁହେଁ ସେଥିରେ ବେଶୀ ଚିତ୍ତ ବିକ୍ଷିପ୍ତ ହୁଏ। ସେଥିରେ ଏଇ ଗ୍ରାମ୍ୟ ବାର୍ତ୍ତାରେ ଚିତ୍ତ ଯେତେବେଳେ ବିକ୍ଷିପ୍ତ ହେଲା ଆଉ ସ୍ଥିର ତୁମର ଭଜନର ସ୍ଥିରତା କିଛି ରହିବନି। ଗୋଟେ ବାଚାଳ ଯୋଉ ଓଡ଼ିଆର ଗୋଟେ ଶବ୍ଦ ଥିଲା ବାଚାଳ ଭଳିଆ ହେଉଛି। ସେଭଳି ଜଣଙ୍କର ଯେତେବେଳେ ସବୁବେଳେ ଇତର ବାର୍ତ୍ତା ଇତର ଚିନ୍ତା ଅନ୍ୟର ଦୋଷ ଗୁଣର ବିଚାର ଗୁଡା ରହିଲା, ଇଏ କେମିତି କଲା ସେ ସେମିତି କଲା, ଆରେ ତୁମେ ଜୀବନ ସାରା କହିଲେ ବି ଏଟା ଚାଲିଥିବ, ତୁମର ଗୋଟେ ଭାଗବତ କି ତିଆରି ହବ, ଜଗତରେ ସବୁ ପ୍ରକାର ଲୋକ ରହିବେ, ତୁମେ ତାଙ୍କ ଦୋଷ ଗୁଣ ଦେଖିଲେ ଜଗତ ଜୀବନ ସାରା ଦେଖୁଥିବ, ତୁମେ କ'ଣ ବନ୍ଦ କରିପାରିବ? ତୁମେ ଭାବନି କେବେ ଏମିତି ଭାବନି ଯେ କିଏ ଭକ୍ତ ହେଇଗଲେ ବା ଜଗତର କିଛି ଗୋଟେ ପରିବର୍ତ୍ତନ ହେଇଯିବ, ସମସ୍ତେ ସମାନ ହେଇଯିବେ। ପୂର୍ବତନ ମାୟାବାଦୀ ଭଳିଆ ତୁମେ ହୁଅନି, ବିଚାର କରନି ଯେ ସବୁ ଲୋକ ସେମିତି ସେ ହେଇଯିବେ ବୋଲି। ପ୍ରତ୍ୟେକ ଲୋକର ସ୍ୱତନ୍ତ୍ର ବିଚାର ରହିଛି, ଏଭଳି କେତେ ଲୋକ ଆସିବେ, କେତେ ଭକ୍ତ ଯିବେ, ଲୋକମାନଙ୍କର ବିଚାର, ତାଙ୍କ ବିଚାର ନେଇକି ସେ ବଞ୍ଚିବେ। ଆମେ ଦୋଷ ଗୁଣକୁ କେବଳ ବିଚାର କଲେ ଆମର ଚିତ୍ତ ବିକ୍ଷିପ୍ତ ହବ। ପରମ ଦୃଷ୍ଟ ଆଣିପାରିଥାନ୍ତେ ଭଗବାନଙ୍କର ଉନ୍ନତ ରସକୁ ଆମେ ଆସ୍ୱାଦନ କରିବା ଦରକାର। ଏ ନିଚ ସ୍ୱାଦ ଗୁଡ଼ାକ ସବୁ ଏ ଗ୍ରାମ୍ୟ ବାର୍ତ୍ତା ଲାଭ ପୂଜା ପ୍ରତିଷ୍ଠା ପ୍ରତିଷ୍ଠାର ଭୟ ଲାଗିବ ଚିତ୍ତରେ। ଜଣେ ବୈଷ୍ଣବଙ୍କୁ ଜୀବନରେ ସବୁଠୁ ବଡ଼ ଭୟ ହେଉଛି ନର୍କ ଯିବ, ମୋର ଭୟ ଲାଗିବନି, ଭୟ ଲାଗିବ ପ୍ରତିଷ୍ଠା, ସେଇଟା ତ କଳିଯୁଗରେ ବିଲକୁଲ ନାହିଁ। ଆମକୁ କେହି ସମ୍ମାନ ନଦେଲା ମନ ଦୁଃଖ ହେଇଯାଉଛି କି ବୈଷ୍ଣବ, ଜଣେ ବୈଷ୍ଣବଙ୍କର ଯଦି ମାପଦଣ୍ଡ ନିଆଯାଏ ତାକୁ କେତେ ଭୟ ଲାଗେ ସମ୍ମାନଟା, ସମ୍ମାନଟା ତାକୁ ଭଲ ଲାଗୁଛି, ତାହେଲେ ତାକୁ ବୈଷ୍ଣବ ବହୁତ ବଡ଼ କଷ୍ଟ, ଭଗବାନଙ୍କର ମୁଖ ଦେଖିବା ବହୁତ ବଡ଼ କଷ୍ଟ। ଜଗତରେ ସବୁଠୁ ବଡ଼ ଭୟ ଯାହା ଯେତେବେଳେ ରହିବ ସମ୍ମାନ ପାଇଁ ପ୍ରତିଷ୍ଠା ପାଇଁ ସେତେବେଳେ ତାର ଭଜନ ଠିକ ହବ। ଏବେ ଟପ୍ ଜିନିଷଟା ବର୍ତ୍ତମାନ ପ୍ରଥମେ ଆମେ ଦୌଡ଼ୁଛେ ତା ପଛରେ, ଲୋକ ପ୍ରତିଷ୍ଠା ଚାହୁଁ ସବୁବେଳେ ମତେ କେହି ଗୋଟେ କିଛି ଭଲ କହୁ ବୋଲି ନାଇଁ। ପ୍ରତିଷ୍ଠାର ଭୟ ପରିଧାଏ ପଲାୟା, ପ୍ରତିଷ୍ଠାକୁ ଏତେ ଭୟ କରୁଥିଲେ ଯେ ରାତାରାତି ପଳେଇଗଲେ ମାଧବେନ୍ଦ୍ରପୁରୀ ରେମୁଣା ଛାଡ଼ି ଦେଇକି, ସକାଳୁ ଉଠିଲେ ମତେ ଲୋକ କହିବେ ଭଗବାନଙ୍କ ପାଇଁ କ୍ଷୀରି ଚୋରି କରିଛନ୍ତି। ଆମେ ପ୍ରାକୃତ ସ୍ତରରେ ଅଛେ ନା, ଖାଲି ମନ ଗୋଟେ କହିଦେଲେ କଣଟା, ମନଟା କହିଦେଲେ କଣ, ଆମେ ବୈଷ୍ଣବ ତତ୍ତ୍ୱର ମାନଦଣ୍ଡରେ ନିଜେ ମାପି ହେବା ଦରକାର, ଅନ୍ୟକୁ କାହିଁ ମାପିବାକୁ ଚେଷ୍ଟା କରିବା। ବୈଷ୍ଣବ ତତ୍ତ୍ୱରେ ନିଜକୁ ମାପି ନେଇଯାଉ, ଗୋଟେ ସ୍କେଲ ମେଜରିଂ ସ୍କେଲ ଯେମିତି କଣ କହୁଛୁ ଆମର ତରାଜୁ ଯେମିତି ଅଛି, ତରାଜୁରେ ଯେମିତି ତୁ ନିଜେ ମାପି ଦଉଛୁ ଗୋଟେ ଜିନିଷକୁ ପୁରା ସ୍କେଲରେ, ସେଭଳିଆ ବୈଷ୍ଣବ ତତ୍ତ୍ୱ ହଉଛି ନିଜର ନିଜର ଭକ୍ତିର ମାନଦଣ୍ଡ, ନିଜେ ମାପ, ଅନ୍ୟକୁ ମାପିବା ପାଇଁ କଣ କହିବା, ଅନ୍ୟ କଥା କିଏ କଣ କରୁଛି କଣ ନାହିଁ ସେଟା କଣ ଦେଖିବା, ନିଜକୁ ନିଜେ ଶାସ୍ତ୍ର ଶ୍ରବଣ କର, ନିଜେ ଶାସ୍ତ୍ର ଶ୍ରଦ୍ଧା କର, ନିଜକୁ ନିଜେ ମାପି ନିଅ, ଯଦି ତୁମ ଭଜନ ଯଦି ତୁମେ ଜାଣିପାରିବ ମାନେ ପରଫେକ୍ଟ ବୈଷ୍ଣବ ହେବା କେତେ ବଡ ଗୋଟେ, ଶୁଦ୍ଧ ବୈଷ୍ଣବ ହେବା କେତେ ବଡ ଗୋଟେ ଜୀବନର ଯାହାକୁ ଆଚିଭମେଣ୍ଟ, କେତେ ବଡ ଲକ୍ଷ୍ୟ, କେତେ ଖଣ୍ଡାଧାର ଯାହାକୁ ଗୁରୁଦେବ ଚାଲିବାକୁ ପଡିବ, ଗୁରୁଦେବ ଏଇଟା କୁହନ୍ତି ପ୍ରତିଷ୍ଠା ଯେତେବେଳେ ଭୟ ଲାଗିବ ଏସବୁ ଅନୱାଣ୍ଟେଡ୍ ଜିନିଷ ଏଗୁଡ଼ା କେବେ ରସାସ୍ୱାଦନ କରିବାକୁ ଦେବନି। ଜଗତ ଏଇଗୁଡ଼ାକ ଆଲୋଚନା ଚାଲିଛି ଆଉ ଜଗତର କଣ ଭଗବାନ କଥା ଅଛି, ତୁମେ ନାମ ଦୁଇ ଘଣ୍ଟା କରିବନି, କଥା ଘଣ୍ଟାଟେ ଶୁଣିବନି, 18 ଘଣ୍ଟା ଏଇଆ ବିଷୟରେ ତା ବିଷୟରେ ଏଠି ହେଲା ଏଠି ସେଇଆ ହେଲା, ବଟର 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 ତୁମେ ହଉଛ, ତୁମ ହୃଦୟ ଭିତରେ କଣ ଚିତ୍ର ଭିତରେ କଣ ସ୍ୱାଦ ତୁମେ ପ୍ରାପ୍ତ, ଚିତ୍ତକ୍ଷୋଭିତ ହେଲା ନା ମଣିଷ, ଯେଉଁ ଯେଉଁ ଜିନିଷଟା ଯେତେ ଚିନ୍ତା କରିବ, ଯେଉଁ କଥାରେ ସେ ଯେତେ ଅଧିକା କହିବ ଆବେଷ୍ଟା ତାର ସେଇଠି ରହିଲା। ଅଲଗା କାମ କଲାଟା କଣ, ଅଲଗା କାମ ଗୁଡାକ ସବୁ ମେକାନିକାଲ କୁହାଯାଏ, କଣ କୁହାଯିବ, ଯନ୍ତ୍ରବତ, ଗୋଟେ ଯନ୍ତ୍ରବତ ଯେମିତି ଗୋଟେ କମ୍ପ୍ୟୁଟରଟା ହଉ ଗୋଟେ ମେସିନଟା ଷ୍ଟାର୍ଟ ଏଇ ଯେମିତି ଜେନେରେଟର ଷ୍ଟାର୍ଟ କରିଦେଇ ପଳେଇ ଆସିଛି, ତାର ତ ବଟର 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 ଚାଲିଛି, ତା କଥା ମଣିଷ ରହୁଛି ତାକୁ ତା କଥା କହୁଛି, ସେ ତାର ଯନ୍ତ୍ର ଭଳିଆ ଚାଲିଛି। ସେଭଳି ଜୀବନରେ ଯେତେବେଳେ ଆମର ଅଧିକ ସମୟ ଗ୍ରାମ୍ୟ ବାର୍ତ୍ତା ଅଲଗା ଦୋଷ ଗୁଣ ଏଗୁଡ଼ାକ ରହିଲା, ଆଉ ଆବେଶଟା ଭକ୍ତିରେ ରହିବନି, ଆବେଶ ରହିଲେ ମୃତ୍ୟୁ ସମୟରେ ଯେଉଁ ଆବେଶଟା ରହିବ ସେଭଳିଆ ସ୍ୱର ମିଳିବ, ଆବେଶ ଅର୍ଥ ସେ ଚିନ୍ତାଟା ଲାଗି ଲାଗି ରହିବ, ଯେମିତି ଆବେଶ ଶବ୍ଦର ଗୋଟେ ଅର୍ଥ ବୁଝି ନବ, ଯେମିତି ମଦୁଆଟା ମଦ୍ୟପଟା ସେ ମଦ୍ୟପାନ କରୁଛି ନା, ସେ ଚାଷକୁ ଯାଉ ଅଫିସ କି ଯାଉ ତା ଶ୍ୱଶୁର ଘରକୁ ଯାଉ ତାର ସବୁବେଳେ ତା ଲକ୍ଷ୍ୟଟା କୋଉଠି ରହିଥିବ, ମଦ ଉପରେ ଖାଇସାରି ତ କୋଉଠି ପିଇବି କୋଉଠି ଦୋକାନ ଅଛି, ତାର ଆଉ କିଛି ନାହିଁ, ସେ କାମ ଦାମ ସବୁ କରିଥିଲେ କଣଟା, ତା ମନଟା ସେଠି ନାହିଁ, ତାର ଆବେଶଟା ରହିଛି ମଦ୍ୟ ପାଖରେ। ସେଭଳି ଜୀବନର ଗୋଟେ ଆମେ ଯଦି ଭକ୍ତି କରୁଛେ ନା, ଆମର ଆବେଶ ଆସିବା ପାଇଁ ପ୍ରଭୁଙ୍କର ଚିନ୍ତନରେ, ପ୍ରଭୁଙ୍କ ନାମରେ, ପ୍ରଭୁଙ୍କ ଲୀଳାରେ ଗୋଟେ ଆବେଶ ଆସିବା ପାଇଁ ଦେହ ଯାତ୍ରା କରି, ସେ ଲେଖିନା ଭକ୍ତିନ ଠାକୁର, ଆବେଶ ରହିଆ ଦେହ ଯାତ୍ରା କରି ତୁମାର ଚରଣ ପାଉ, ଆବେଶ ରହିକି ଗୋଟେ ଦେହ ଯାତ୍ରା, ଦେହଟା ଖାଲି ବଞ୍ଚିବା ପାଇଁ ରହିବା କଥା ନା, ଆଉ ୟାର ପାଇଁ ବ୍ୟବସ୍ଥା ତୁମର ଚାଲିଲା ଗାଡ଼ି ଘୋଡ଼ା ଭଲ ମନ୍ଦ ଘର ଦ୍ୱାର, ତୁମେ ୟାର ପାଇଁ 24 ଘଣ୍ଟା ଚିନ୍ତା ହେଲେ କଣଟା ଭଗବାନଙ୍କ ଆବେଶ ରହିବ, କୃଷ୍ଣ ପାଇବା ରାସ୍ତାଟା ପୁରା ଗୋଟେ ମାନେ ଜଗତର ଭିନ୍ନ ଦିଗ, ଭିନ୍ନ ଦିଗ ଏଟା, ଏ ଜଗତର କୌଣସି ବ୍ୟବସ୍ଥା ଭିତରେ ରହିକି ଆମେ କୃଷ୍ଣ ପାଇବାକୁ ଚିନ୍ତା କରିବା, ଆମର କୃଷ୍ଣ ପାଇବାଟା ଜୀବନର ଲକ୍ଷ୍ୟ ହେବା ଦରକାର, ଅଲଗା ଯୋଉ ବ୍ୟବସ୍ଥା ଆସୁଛି ସେଟାକୁ ଆମେ ଆକ୍ସେପ୍ଟ ଗ୍ରହଣ କରିନେବା ଦରକାର, ଭଗବାନ ବ୍ୟବସ୍ଥା କରିଦେବେ। ଦେହ ଯାତ୍ରା କରି ଆବେଶ ରହିବା ଦେହ ଯାତ୍ରା କରି ତୁମାର ଚରଣ ପାଉ, କୃଷ୍ଣ ଭଜନର ଗୋଟେ ଆବେଶ ରହିବାକୁ ପଡ଼େ, ଆଉ ଦେହ ଯାତ୍ରାଟା ଦେହଟା ତ ରହିଛି ତାର ତା ପାଇଁ ବ୍ୟବସ୍ଥା କୃଷ୍ଣ କରିବେ, ଇଏ ବହୁତ ବଡ଼, ଏଇଟା ହଉଛି ଉନ୍ନତ ରସ, ଉନ୍ନତ ତତ୍ତ୍ୱ, ପରମ ଦୃଷ୍ଟ ଆନିବାର୍ତ୍ତନ୍ତି, ଯେତେବେଳେ ସେଇଟା ଲକ୍ଷ୍ୟ ଜୀବନ, ଲକ୍ଷ୍ୟ ଜୀବନ କିନ୍ତୁ ପ୍ରଭୁଙ୍କୁ ଦର୍ଶନ କରି ପ୍ରଭୁଙ୍କର ସେବା କରି ପ୍ରଭୁଙ୍କ ପାଖକୁ ଯିବି, ସେତେବେଳେ ହିଁ ଇନ୍ଦ୍ରିୟ ଗୁଡ଼ିକ ସେତେବେଳେ ଶାନ୍ତ ହେବେ, ତାଙ୍କୁ ଉନ୍ନତ ରସ ମିଳିବ, ନ ନିଚ ଯେକୌଣସି ପ୍ରକାର ଜିନିଷ ପାଇଲେ ବି ଇନ୍ଦ୍ରିୟମାନେ କେବେ ଶାନ୍ତ ହେବେ, ଖାଇବା ପିଇବା କମାଅ, ଯେତେ ପ୍ରକାର ଯାହା କୁହନ୍ତି ବ୍ୟବସ୍ଥା ସବୁ ତୁମେ କର, ଏ ଯେଉଁ ଆର୍ଟିଫିସିଆଲ ପ୍ରାକ୍ଟିସ କୃତ୍ରିମ ଯେଉଁ ଗୁଡ଼ା ସବୁ ଅଛି ଏମିତି କଥା କହିବା ଚାଲିବ, ଟ୍ରେନିଂ ଗୋଟେ କ'ଣ, ଆମର ଗୋଟେ ଟ୍ରେନିଂ କ'ଣ, ବର୍ତ୍ତମାନ ଅନକଲଚର୍ଡ ବୋଲି ଟ୍ରେନିଂ ଦେବାକୁ ପଡ଼ୁଛି, ଆମେ ଯେତେବେଳେ ଆସିଥିଲୁ ଆମକୁ ସବୁ ଟ୍ରେନିଂ ତ କିଛି ନଥିଲା, ମୋତେ ଟ୍ରେନିଂ କଥା କଲେ ଭାରି ରାଗ ଲାଗେ, ଏଟା ମୋତେ ସ୍ୱଭାବ ମୁଁ କହିପାରିବିନି, ଟ୍ରେନିଂ ଫ୍ରେନିଂ ଶୁଣିଲେ ଟ୍ରେନିଂ ଗୋଟେ କ'ଣ ଦିଆଯିବ, ଆମେ ଆସିଛି କୃଷ୍ଣ ଭକ୍ତ ହେବା ପାଇଁ ନା, ବସ୍ କଥା ମାନିଆ ଏମିତି ଖାଇବ ଏମିତି ଚାଲିବ କଥାବାର୍ତ୍ତା କରିବନି ଏମିତି କରିବ ମାଡ଼ ପିଟିଲେ, ଏଇଟା ଗୋଟେ କ'ଣ ବାହାର ଦୁନିଆରେ ଏଇଟା ତ ଶିଖା ହେଉଛି, ତୁ ଶିଖେଇଦେଲେ ତୁମେ ଶିଖିଯିବ, ତୁମ ଭିତରେ ତ ଗୁଣର ପ୍ରକ୍ରିୟା ଅଛି, ତୁମେ କୃଷ୍ଣ ଭକ୍ତି ନକଲେ ପୁଣି ସେ ହଜାରେ ଟ୍ରେନିଂ ନେଇଥିବ, ଯେତେବେଳେ ଆସିବ କାମ ଠିକ ସେତେବେଳେ ଲଗେଇଦେବ ତାକୁ ବ୍ୟବହାର। ତମ ହୃଦୟଟା ତୁମର ଶୁଦ୍ଧ ନାହିଁ, ଭକ୍ତିଟା ତୁମେ କରୁନ। ଭକ୍ତି ପାଇଁ ଟ୍ରେନିଂ ହେଲା ଭକ୍ତି, ବାସ ଭକ୍ତି। କେବଳ ଭଗବାନଙ୍କର ଭଜନ, ଗୁରୁ ବୈଷ୍ଣବ ଯାହା ଶିକ୍ଷା ଦେବେ ତାକୁ ମାନିକି ତୁମେ ଚାଲ, ହରିଭଜନ କରି ଚାଲ। ସେଥିରେ ତୁମ ପରିବର୍ତ୍ତନ ନହେଲା, ତୁମେ କେତେ ଟ୍ରେନିଂ ଦେଲେ ବି କ'ଣଟା କିଛି କାମ ଦେବନି। ବାହାରେ ପାଟି ପାଟି ବନ୍ଦ କରି ଚୁପଚାପ ହେଇକରି ଭିତରେ ତୁମର ସବୁ ମେସେଜ ଚାଲିଥିବ, ସେଥିରୁ କ'ଣ ଅଛି? କାହା କୌଣସି ମଣିଷଟାକୁ ଏମିତି କୌଣସି ଉପଦେଶ ନୀତି ଦ୍ୱାରା ତାକୁ ଭଦ୍ର କରିହବନି କେବେ, ଏଇଟା ତୁମେ ଚିନ୍ତା କରନି। ତାକୁ ଗୋଟେ ବହୁତ କିଛି କହିଦେଲ, ସେ ଭଦ୍ର ହବ? ସେ ହେଇପାରିବେନି। ଯେପର୍ଯ୍ୟନ୍ତ ତାର ଅନ୍ତରଟା ଶୋଧିତ ନ ହେଇଛି, ତାର ଭଦ୍ର ବୋଲି ତାର ଅନ୍ତରଟା ଶୋଧିତ କେବଳ ଭକ୍ତିର ହବ ନା। ତାକୁ କାହାକୁ ଭଦ୍ର ବୋଲି, ଭଲ ଭଦ୍ର ପୋଷାକ ପିନ୍ଧିଲେ ସେ ଗୁରୁଦେବ ତାଙ୍କ ଭାରି କଟା କଥା ଗୁଡ଼ା ସେ ପୁଣି ସେ ଭଦ୍ର ପୋଷାକ ପିନ୍ଧି ଯଦି ଲୋକ ଭଦ୍ର ହୁଅନ୍ତା, ତାହେଲେ ବେଶ୍ୟା ମାନେ ଜଗତରେ ସବୁଠୁ ଭଦ୍ର ଲୋକ ହେବେ। ସେ ତ ଭଲ ପୋଷାକ ପିନ୍ଧିଛନ୍ତି, ପୋଷାକ ପତ୍ର ପିନ୍ଧି ପାଟଟା ବନ୍ଦ କରିଦେଲେ କ'ଣ? ତମ ଭିତରେ ତ ସବୁ କୁଟ କାପଟ ଛନ୍ଦ ହିଂସା ଏଟା ଭରି ହେଇକି ରହିଛି, ଏଇଟା କ'ଣ? ତୁମ ବାହାର ବେଶରୁ କିଏ ଦେଖୁଛି ବେଶ ଗୁଡ଼ା କ'ଣ ଅଛି? ଭଗବାନ ତୁମ ବାହାରଟା ଦେଖିକି ନେବେନି, ତ ପୁରୁଷଟା ସ୍ତ୍ରୀଟା ବ୍ରହ୍ମଚାରୀଟା ଗୃହସ୍ଥଟା ଭଗବାନ ବାହାରୁ କିଛି ଦେଖିନି, ଭଗବାନ ଭିତରେ ଦେଖି, କାରଣ ସେ ଭିତରେ ରହୁଛି। ଭିତରେ ଯିଏ ରହୁଛି ଭିତରେ ଦେଖୁଛି ନା, ବାହାର ଲୋକ ସେ କ'ଣ? ବାହାର ବାହାର ଲୋକ ଆମ ବାହାରେ ରହିଛନ୍ତି, ଆମ ବାହାରେ ରହିଛନ୍ତି, ସେ ବାହାରେ ଦେଖୁଛନ୍ତି ଆମ କଥା କେମିତିକା, ଆମ ବାର୍ତ୍ତା କେମିତିକା, ସେ ବାହାରେ ରହିଛନ୍ତି ନା। କିନ୍ତୁ ଘର ଭିତରେ, ଘର ଭିତରେ କ'ଣ? ତୁମ ବାବା କେମିତିଆ, ତୁମ ମା କେମିତି, ତୁମେ ଜାଣିଛ ନା ବାହାର ଲୋକ ଇଏରେ କ'ଣ ଅଛି? କାରଣ ତୁମେ ଘର ଭିତରେ ରହିଛ ନା, ଯିଏ ବାହାରେ ରହିଛି ସେ ଖାଲି ବାହାର ଦୂରରୁ ଦେଖିକି କହିବ, ହଁ ତୁମ ସ୍ୱାମୀ ଭାରି ବଢ଼ିଆ, ତୁମ ବାପା ଭଲ, ତୁମ ବା ମା ଭଲ, କିନ୍ତୁ ତୁମେ ଜାଣିଛ ସେ କ'ଣ? ସେ ଆମେ କିଏ? କୃଷ୍ଣ ଭିତରେ ଅଛନ୍ତି ଜାଣିଛ, ଲୋକଙ୍କ ଇଏରେ କ'ଣ ଅଛି? ତୁମେ ଲୋକ କଥା କାହିଁ ଭାସୁଛ? ସେଇଟା ସବୁ ବାହାର ବାହ୍ୟ କଥା। ଆଉ ନିଜେ ଯଦି ମାପିବାର ଅଛି, ଶାସ୍ତ୍ରର ଦଣ୍ଡରେ ମାପି ଦିଅ, ପରମ ଦୃଷ୍ଟାନି। ଆମ ଲକ୍ଷ୍ୟ ରହିଲା କିନ୍ତୁ ଉନ୍ନତ ରସ ଗୋଟେ ପ୍ରାପ୍ତ ହବା। କୃଷ୍ଣ ଚେତନା ହଉଛି ହାର୍ଡ ଟେଷ୍ଟ, ପ୍ରବାସ ଗୁଣରେ ଗୋଟେ ହାର୍ଡ ଟେଷ୍ଟ। ଏଟା ତୁମକୁ ଭଲ ଲାଗୁନି, ତୁମ ଭିତରେ ଗୁଡ଼ା ସବୁ ହଜାର କଥା, ପର କଥା ମୁଣ୍ଡରେ ପୁଷି, ଯାହା କୃଷ୍ଣ ଚେତନା ଭଲ ଲାଗୁନି ମାନେ ତା ମୁଣ୍ଡରେ ଅନ୍ୟ ଲୋକର କଥାଟା ବେଶୀ ଥିବ ବୋଲି ଏଇଟା ଭଲ ହେ ମନେ ରଖ। ଯେଉଁମାନେ ପ୍ରାୟତଃ ତ୍ୟାଗ କରନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ କୃଷ୍ଣ ଚେତନା ତ୍ୟାଗ କରନ୍ତି। ସେ ଏମିତି କଲା, ସେ ସେମିତି କଲା, ସେ ଅଥରିଟି ଏମିତି କଲା, ଏମିତି କଲା, ଏଇଠି ଭୋଟ ତୋର କ'ଣଟା ଦରକାର ଅଛି? ତୋର କ'ଣ ଆବଶ୍ୟକ ଅଛି? ପର କଥାରେ ମୁଣ୍ଡ ପୁରିଆ, ତୋ କାମଟା ତ କର, ଠିକ୍ସେ ଭୋଜନ କର, ତୁମେ ଠିକ୍ସେ ଭୋଜନ କର, ପ୍ରାର୍ଥନା କର, ତୁମ ପାଇଁ ତୁମ ବ୍ୟବସ୍ଥା ଆସିଯିବ। ଭକ୍ତି ଯୁଗରେ ପ୍ରାୟତଃ ତ୍ୟାଗ କରିବାର ବା ଯାହାର ସବୁ ସମସ୍ୟାର କାରଣ ହେଲା, ଆମେ ପର କଥାରେ ବେଶୀ ମୁଣ୍ଡ ପୁରଉଛୁ। ମାଇଣ୍ଡ ୟୋର ଓନ୍ ବିଜନେସ୍, ତୁମ ବିଜନେସ୍ ଯାହା ତୁମେ ଏଇଟା କର, ନିଜ ନିଜର ଯେତେବେଳେ ସଫିସିଏଣ୍ଟ ଏନ୍ଗେଜମେଣ୍ଟ ନାହିଁ, ଯେତେବେଳେ ନିଜର ପ୍ରଚୁର ସେବା ନାହିଁ, ମଣିଷ କ'ଣ କରିବା? ମୁଣ୍ଡଟା କ'ଣ ଫାଙ୍କା ରହିବ କି? ପର କଥାରେ ମୁଣ୍ଡ ପୁରେ, ପର କଥାରେ ମୁଣ୍ଡ ପୁରିଲେ ଗଣ୍ଡଗୋଳ ହେଲା, ଯୁକ୍ତର୍କ ହେଲା, ଅପରାଧ ବୃତ୍ତି ଆସିଲା, ସବୁ ଆସିବ ଆଉ କ'ଣ? ତାର ଗୋଟେ ଯାହାକୁ ଏତେ ବଡ଼ ସୁଯୋଗଟା ସିଏ ହରେଇଦବ। ସବୁବେଳେ ମନେ ରଖିବାକୁ ପଡ଼େ, ଆମେ ଏଠିକି ଆସିଛୁ ଗୋଟେ ଉନ୍ନତ ସ୍ୱାଦ ପାଇଁ। ଜଗତରେ ଯେଉଁ ଜିନିଷଟା ନାହିଁ, ସେଇଟାକୁ ଏଇଠି ଆସି ଖୋଜିଲେ ହବନି। ଭଲ ଖାଇବା, ଭଲ ପିନ୍ଧିବା, ଭଲ ରହିବା, ମାନ ସମ୍ମାନ ଏସବୁ ନାହିଁ, ଆମର ଏ ଜଗ ଏ ଜଗତରୁ ବାହାରିବାର ଜିନିଷ ସବୁ। ତସ୍ୟ ବହିତ ପ୍ରୟତତ୍ କବି ଦୋନ ଲଭ୍ୟତେ ଯତ୍ ଭ୍ରମତା ମୁପର୍ଜିତ ତଲ୍ଲବତେ ଦୁଃଖ ବଦାନ୍ୟତା ସୁଖ କାଲବେ କାଲେନ ସର୍ବତ୍ର ଗଭୀର ରହସ। ନାରଦ ବ୍ୟାସ ସମ୍ବାଦରେ ଭାଗବତରେ ସେ କହୁଛନ୍ତି, ତସ୍ୟବ ହେତ ପ୍ରୟତତ୍ କବି ଦୋ କବିତ ବିଦ୍ୱାନ ତସ୍ୟବ ହେତ, ସେ ଭକ୍ତି ପାଇଁ ପ୍ରଚେଷ୍ଟା କରିବା ଦରକାର। ନା ଲଭତେ ଯତ୍ ଭ୍ରମତା ଉପରିଯତ, ଉପର ଅଧ ଏ ଚଉଦ ବ୍ରହ୍ମାଣ୍ଡ ବୁଲିଲେ ଯୋଉଟା ମିଳେ ନା, ତଲ୍ଲବତେ ଦୁଃଖ ବଦାନ୍ୟତା ସୁଖ କାଲେନ ସର୍ବତ୍ର ଗଭୀର ରହସ। ଏ ସୁଖ ଦୁଃଖ କାହିଁକି ଚିନ୍ତା କରୁଛ? ଏଇଟା ସବୁ ଚାଲିବ ଏ ସବୁବେଳେ। ଯୋଉ କଏନ୍ କୁହନ୍ତି ନା କ'ଣ, ଏଇଟା ଏ ଯୋଉ ଟଙ୍କା କିଆ କଏନ୍, ମ କଏନ୍ଟାକୁ ତୁମେ ଫୋପାଡ଼ିବ, ହେଡ୍ ଟେଲ୍ କୁ ନା ଅଶୋକ ଅଶୋକ ମୁଦ୍ରା ଗୋଟେ ଥାଏ, ଆଉ ତାର ପଟରେ ଟଙ୍କାଟା ଲେଖା ହେଇଥିବ ୱାନ୍, ସେପଟେ ଲେଖା ହେଇଥିବ ଅଶୋକ ମୁଦ୍ରା। ତୁମର କେଉଁଟା ପଡ଼ିବ କ'ଣ ଅଛି ମାନେ ଅଛି? କେତେବେଳେ ଏକ ପଡ଼ିପାରେ, କେତେବେଳେ ଅଶୋକ ମୁଦ୍ରା ପଡ଼ିପାରେ? ଏ କଏନ୍ ଭଳିଆ ଦୁଇପଟ, ସୁଖ ଦୁଃଖ ଗୋଟେ କଏନ୍ର ଦୁଇ ସାଇଡ୍, ଏଇଟା ଚାଲିବ। ତା ପାଇଁ ତ ବେଶୀ ଉରିଡ୍ ହୁଏନି, ଏଇଟା ମୋର ତୁମର ଲସ୍ ହେଇଗଲା, ଏଇଟା ଲାଭ ହେଇଗଲା, କ'ଣଟା ତୁମେ ଧରିକି ଆସିଲେ ତୁମ ଲସ୍ ଲାଭ ହେଇଗଲା? ତୁମର ଏଠି କିଛି ନାହିଁ, ତୁମେ ଗୋଟେ ବେକାର ଯଦି ପରମାର୍ଥର ଗୁହ କଥା କୁହାଯିବ, ଏ ଜଗତରେ ଗୋଟେ ବେକାର ଜିନିଷରେ ଆମେ ମୁଣ୍ଡ ପୁରେଇଛି, ଫାଲତୁ ଜିନିଷ ଗୋଟେ ଅନ୍ୟ ଶେଷରେ ଜିନିଷଟା ଆମେ 90% ସମୟ ପଳାଉଛି। ଆମକୁ କେବଳ ଏତିକି ଜଗତର କରିବାର ଅଛି, ଶରୀର ପାଇଁ ଯେତିକି ଆବଶ୍ୟକ ସେତିକି ରଖିକି ଭକ୍ତି କରିବାର ଅଛି, ଆଉ କିଛି ନାହିଁ। ଏଟାକୁ ଶରୀର ନିର୍ବାହ କୁହାଯାଏ, ଯାବତ ନିର୍ବାହ, ଶରୀରଟାକୁ ନିର୍ବାହ କରିବାକୁ ପଡ଼ିବ। ପୂର୍ବଦଳ କହୁଛନ୍ତି ମତେ ଲାଗୁଛି ସେତିକି, ଆଉ କିଛି ପ୍ରକୃତରେ ପୂର୍ବ ସେୟା କରୁଛି, କ'ଣ ଆମର ଦରକାର? ଗୋଟେ ରୁଟି ଦରକାର, ଭେଜିଟେବୁଲ ଟିକେ ଦରକାର, କ'ଣଟା ଦରକାର ଅଛି? କିଛି ଦରକାର, ଗୋଟେ ଖାଇବାର ଅଛି ନା, ଆଉ କ'ଣଟା ଅଛି? ଟଙ୍କା ଆମର କ'ଣ ଦରକାର? ପୂର୍ବଦ ଏମିତି ଗାଳି ଦେଉଛନ୍ତି, ପୁରା ସତ୍ୟ କଥା, ଟଙ୍କାଟା ଆମର କ'ଣ ଦରକାର? ପୂର୍ବଦ ଟଙ୍କା ଟଙ୍କା କାହିଁକି କହୁଛନ୍ତି? ଏମାନଙ୍କର ଓମ୍ୟାନ ଆଉ ମନି ୱାଇନ ଦରକାର। They are addicted to woman and wife. Therefore, they want to lose money, 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 money. Paisa kona amara? Amara kona khaiwa rachi? Aukta kona dharga tumar? Tumar khaiwa rachi kona bindiya rachi? Tumar kona dharga rachi? Aukta dharga amata kona? Manishara aukta dharga rachi? Khaiwa rachi, bindiya rachi, eti dharga rachi? Eti jo programs propada, jo kohi sundi, eti jo programs bono jana scientist mane, jo luka mane, tara gutte karana hoche, money and woman. ପୁରା ଭୋଗ ଭୋଗ କେମିତି କରିବି, ଏଇଟା ହେଉଛି କାମ। ଆମ୍ବ ଆମ୍ବ ସମୟରେ ଆମ୍ବ ଆମ୍ବ ଖାଉନଥିଲେ କି? ଆମ୍ବ ସମୟରେ ଆମ୍ବ ଖାଉଥିଲେ। ବର୍ତ୍ତମାନ ମ୍ୟାଙ୍ଗୋ ଜୁସ୍ ପିଆ, ବାର ମାସ ପିଇ ମଣିଷ ସେ ପଚା ଆମ୍ବକୁ ତାକୁ ରଖିକି ତା ଦେହରେ କେମିକାଲ ପକେଇକି ମ୍ୟାଙ୍ଗୋ ଜୁସ୍। ତ ମ୍ୟାଙ୍ଗୋ ତ ସମରର ହବ, ତୁମେ ଥଣ୍ଡା ଦିନରେ ପିଏ ମ୍ୟାଙ୍ଗୋ ଜୁସ୍। ମନି ଓମେନ୍, ମନିଟା ଦରକାର ଓମେନ୍ ପାଇଁ, ୱାଇନ୍ ପାଇଁ, ଏଇଭଳି ଭୋଗ କରିବା ପାଇଁ, ଏନ୍ଜୟମେଣ୍ଟ ପାଇଁ, ସବୁ ଏଇଥିରେ ପଡ଼ିଯାଇଛି। ପୁରା ହୋଲ୍ ୱାର୍ଲଡ ଏଇ ଟ୍ରାପ୍ରେ ପଡ଼ିଯାଇଛି, ମନି 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 ମନି, ଆଉ କେହି ଯାଉନାହାନ୍ତି ଗ୍ରେନ୍ସ। ଆମର କ'ଣ ଦରକାର? ତେଲ, ଲୋକଗୁଡ଼ାକ ଏଇ ଯେଉଁ ସୋରିଷ ତେଲ ପେଡ଼ା ସବୁ ପେଡ଼ିକି ଆଣୁଥିଲେ ଗାଁରେ, ମୁଁ ନିଜେ ଦେଖିଛି ସୋରିଷ ତେଲ ପେଡ଼ିକି ଆଣନ୍ତି ଗାଁରେ, ତେଲିକୁ ତେଲି ଶ୍ରେଣୀର କୁହନ୍ତି ନା ତାଙ୍କୁ, ସେମାନେ ତାଙ୍କ ଆଣିଲେ ସୋରିଷ ତେଲ, ରାଶି ତେଲ ଧରିକି ଆସିବେ, ତୁମେ ସୋରିଷ ଚାଷ କରିଥିଲେ ଦେଇଦେବ, ନହେଲେ ଧାନ ଦେଇଦେବ, ସେ ଧାନ ଦେଇଦେବେ, କାମ ସରିଲା। ଘରେ ଡାଲି ଚାଉଳ ଆଳୁ ଏ ପନିପରିବା ସବୁ ହଉଥିଲା, ହାଟରେ ଯେଉଁ ଲୋକ ଯାଉଥିଲେ ହାଟରେ ଧରିକି ପଳେଇ ଆସୁଥିଲେ, କେତେ କିଛି କିଛି ଆବଶ୍ୟକ ଥିଲା। ଯାହା ଯାହା ମଣିଷ ବ୍ୟବହାର କରୁଥିଲା ଏ ସୃଷ୍ଟି ପାଇଁ କିଛି ବର୍ଡ଼ନ ନଥିଲା, ଏମିତି ନଥିଲା। ଲୋକ ଏଇଗୁଡ଼ା ମଡ ମଡ଼ ହଟ କ'ଣ ଏଟା କହୁଛୁ ଆମର, ଚାଳ ଚାଳ ଘର କରିଦେଉଥିଲେ, ସେ ପଚିଗଲା, ସେ ଜାଳ ହବ ନହେଲେ ତା ଛତୁ ହେଲେ ତା ମଣିଷ ତାକୁ ଖାଇଲା, ତା ଗୋମାତା ଖାଇବା ନହେଲେ ତାକୁ ସେ ଗୋବର ହେଲା। ମଣିଷ ଯାହା କରୁଥିଲା କୌଣସି ଜିନିଷ ୱେଷ୍ଟେଜ୍ ନଥିଲା। ମଳତ୍ୟାଗ କରିବା ପାଇଁ ଟାଙ୍କି କରୁଛି, ଧର ଆମେ ଝାଡ଼ା ଯିବା ଗୋଟେ ଟାଙ୍କି କର, ତାକୁ ଗୋଟେ ସଫା କରିବା ଗୋଟେ ମଣିଷ ଦରକାର। ସେତେବେଳେ ଲୋକ ଯାଉଥିଲେ ବାହାରେ ପଦାରେ, ସୂର୍ଯ୍ୟ ତ ଭଗବାନ ସେଥିପାଇଁ ଅଛନ୍ତି। କୁକୁର ବି ବର୍ତ୍ତମାନ କୁକୁର କି ମଣିଷ ହଇରାଣ ପକେଇଲାଣି, କୁକୁର ବି ଖାଇବାକୁ ମଳଟିକି ପାଉନି, ବାସ କୁକୁର କୁକୁର ଖାଉଥିଲା, ବାସ ସୂର୍ଯ୍ୟକିରଣ ସଫା ହେଉଥିଲା। ଅଧା ରୋଗ ଏଥିପାଇଁ ହଉଛି ନା, ସିଟିରେ ଅଧା ରୋଗ ଏଥିପାଇଁ ହଉଛି, ତୁମେ ସେ ମଳ ଗୁଡ଼ାକ ରଖି ପଚାଉଛୁ, ତା ଦେହରେ ଜୀବାଣୁ ଖାଉଛନ୍ତି, ତା ଗ୍ୟାସ୍ଟା ଏଇ ଯେ ଭୁବନେଶ୍ୱରରେ କେତେ ଲକ୍ଷ ଲୋକ ରହୁଛନ୍ତି, ତାର ଗନ୍ଧଟା ସେଇଠି, ମତେ ଭୁବନେଶ୍ୱର ଏଇ ସିଟି ଗୁଡ଼ାକ ଗଲା ମାନେ ମୁଣ୍ଡ କରେ ସେଇଟା ଖାଲି ପଶେ, କେଉଁଠି କ'ଣ ଏଇଟା ମଳ ଗନ୍ଧ ଖାଲି ଭର୍ତ୍ତି ସହର ଗୁଡ଼ାକରେ। ମଣିଷ ଯାହା କରିଛି ବର୍ତ୍ତମାନ ସୋସାଇଟିକୁ ନଷ୍ଟ କରିଦେଇକି ପୁରା ଭଗବାନଙ୍କୁ ଭୁଲିକି ଗୋଟେ ପାଗଳ ଭଳିଆ ହେଇକି ବୁଲିଛି, ଗୋଟେ ପାଗଳ ଖାଲି ଟଙ୍କା ଯାହା ଉଠିବା କଥା ଖାଇବ ଟଙ୍କା, ତାଙ୍କୁ କହିଲେ ବି କ'ଣ କରିବେ, ତାକୁ କହିଲେ ବି ବୁଝେଇଲେ କିଏ ବୁଝିବି ବର୍ତ୍ତମାନ, ନା କିଏ ସେ ସ୍ଥିତିରେ ଅଛି ଯେ ସାଧା ଗୋଟେ ଖାଇକି ରହିବ, ନା ପରିବେଶ ବି ସେୟା ନାହିଁ, କଳି ଏମିତି କରିଦେଲେ କିଛି ଚଳି ବି ପାରିବନି। ଆଗରୁ ଯେଉଁ ବୈଦିକ ସଭ୍ୟତା ଥିଲା ଲୋକମାନେ ଏଥିପାଇଁ ସନ୍ତୁଷ୍ଟ ଥିଲେ, ଏତେ ଉଗ୍ର ନଥିଲେ, ସବୁ ପ୍ରକୃତି ଜିନିଷରେ ଚଳୁଥିଲେ। ଏସି ଏଇ ଯେଉଁ ବାଡ଼ିରେ ସବୁ କ'ଣ ହୁଏ, ସେ ଯେଉଁ ବର୍ଷା ଦିନରେ ହୁଏ ନା, ସବୁ ଚାଳ ଉପରେ, ଚାଳ ଉପରେ ଯେଉଁ କଖାରୁ ପାଣି କଖାରୁ ହବ, ଇଏ ପୋଇ ଲଗେଇଦେବେ କରିବ, ବର୍ଷା ଦିନ ଶୀତ ଦିନ ଖରା ଦିନରେ ଯେଉଁ ତେନ୍ତୁଲି ଖଟା ଆପସୁ ଆପସୁ ଜୁଇକି ରଖିଥିବେ ବର୍ଷା ଦିନ ତାକୁ କାଢ଼ିବେ, ସେଟା ପିତ୍ତନାଶକ, ସେଟା ସେଇ ଜିନିଷ ଗୁଡ଼ା ଖରା ଦିନରେ ଖାଇଲେ, ଖଟାଟା ଖରା ଦିନରେ ଖାଇଲେ ଏଇଟା ପିତ ବଢ଼େଇବ, ବର୍ଷା ଦିନରେ ଖାଇଲେ ଏଟା ପିତ ହବନି, ବର୍ଷା ଦିନରେ ଲୋକ ଖାଇବାକୁ ମିଳିବନି, ଖରା ଦିନ ବଢି ପାରିକି ରଖିବେ, ବର୍ଷା ଦିନରେ ଖାଇବେ, ମାନେ ଶରୀର ପାଇଁ ହିତକାରକ ଥିଲା। ଏବେ କ'ଣ ମାର୍କେଟ ଯାହା ବଢି ଆଣ, ଖରା ଦିନ ଆଜି ଖରା ଦିନ ବଢି ଖାଉ ତ ମରିବ ତୁମେ, ଏଇଟା ମରୁଛନ୍ତି, ଏଗୁଡ଼ା ରୋଗ, ଏଗୁଡ଼ା ରୋଗ ଏଥିପାଇଁ ହେଉଛି। ଚବିଶ ଘଣ୍ଟା ଦେଖିବ ଲୋକ ବଢି ଖାଉଛି, ଚବିଶ ଘଣ୍ଟା କୋବି ଖାଉଛି, ବାର ମାସ କୋବି ପୋଟଳ ସବୁ ମିଳୁଛି, କିନ୍ତୁ ସେଗୁଡ଼ା ପିତ ବାତ କଫ ତ ଜାଣିବା ଦରକାର ନା, ଏବେ ବି ପୋଟଳ ମିଳୁନି କି? ଏବେ ଦୁଇ ଚାରି ଦିନ ଧରିକି ଆଣିଥିଲେ ପୋଟଳ, କିନ୍ତୁ ଏଗୁଡ଼ା ଖାଇବା ଜିନିଷ ଗୁଡ଼ା, ଏଇଟା ଖରାଦିନିଆ ଜିନିଷ, ଆଉ ଲୋକ ପୋଟଳ ଠାକୁର ଖାଇବା, କିଏ ଠାକୁର ଖାଇବା, ଫଟାଫଟ ବାଡ଼ିବେ, ଭଗବାନ ମନା କରୁଛନ୍ତି, ମୋତେ ସେ ଜିନିଷ ଦେବ, ପ୍ରଭୁ ନିଜେ ଲେଖିଦେଇଛନ୍ତି, ସୃଷ୍ଟି କରିଛନ୍ତି ସେଇଟା, ଆଉ ପୋଟଳଟା ପିତନାଶକ, ସେଟା ପିତଟା କମେଇବ, ତେଣୁ ସେଇଟା ଖରାଦିନରେ, ଖରାଦିନରେ ଖାଇଲେ ପିତଟା କମେଇଦେବ, ତୁମେ ଯଦି ଥଣ୍ଡା ଦିନ ଖାଇବ, ଥଣ୍ଡା ଦିନ ଖାଇଲେ ତ କ'ଣ ହବ, ତୁମ ପିତ କମିବ, ତୁମ ବେଶୀ ଥଣ୍ଡା ହବ। ଏଠି ବର୍ତ୍ତମାନ ଶରୀର ଶୀତ ଦିନରେ ତୁମର ଗରମ ଜିନିଷ ଗୁଡ଼ା ଦରକାର, ବନ୍ଧାକୋବି ଏ ଯୋଉ ଖାଉଛ, ଫୁଲକୋବି, ମୂଳା, ବହୁତ ସୃଷ୍ଟି କରିଛନ୍ତି। ଚବିଶ ଘଣ୍ଟା ତୁମେ ଚାଲିଲେ ଚବିଶ ଘଣ୍ଟା ମାର୍କେଟରେ ମିଳୁଛି, କୋବି ମିଳିଲା, ଲୋକ ଦେଖି ରାସ୍ତା କଡ଼ ସବୁ ବିକିକି ଖାଉଛନ୍ତି। ଏ ତ ପ୍ରକୃତିଟାକୁ ନଷ୍ଟ କରିଦେଲେ, ଇଏ ଗୋଟେ ଲୋକଟା କ'ଣ ଭଗବାନ ଉପାୟ, ମତେ ଖାଲି ସେଇଟା ଚିନ୍ତା ଲାଗୁଛି। ଗାଈ ଗୋରୁ କିଛି ନାହିଁ, ସମସ୍ତଙ୍କ କ୍ଷୀର ଖାଇବୁ, ଗାଈ ରଖିବୁ, କୁକୁର ରଖିବୁ, ପ୍ରଭୁତ ରାଗିକି ସେ କଥା କହୁଛନ୍ତି। ବର୍ତ୍ତମାନ ଖାଲି କୁକୁର ଷ୍ଟୁଲରେ ବର୍ତ୍ତମାନ ଯୁଆଡ଼େ ଦେଖିବ, ଖାଲି ଏଇ ଡଗ୍ ମାନଙ୍କର ଷ୍ଟୁଲ, ଆଗରୁ ଗୋମାତାଙ୍କର ଗୋବରରେ ଭରି ଯାଇଥିଲା, ବର୍ତ୍ତମାନ ଡଗ୍ ଷ୍ଟୁଲ, ଆଉ କାଉଡଙ୍ଗ ନାହିଁ। ଏଇଟା ଆମର ଡେଭଲପମେଣ୍ଟ, ପ୍ରକୃତିରେ ବି ଛାରଖାର କରିଦେଲେ ପୁରା। ଗୋଟେ ଉଗ୍ର ଆଧୁନିକବାଦର ଲୋକ ଗୁଡାକ ଏମାନେ କ'ଣ ଗୋଟେ ଭଗବାନଙ୍କୁ ବୁଝିବେ, ସରଳ ଚେତନା ନାହିଁ। ଏଇ କିଛି ନହେଲେ ମହାପ୍ରଭୁ ଆସିକି ଏମାନଙ୍କୁ ସ୍ୱୀକୃତି ଟିକେ ଦେବେ, କେତେ ଜନ୍ମ ତାଙ୍କର ପାଇବେ ପାଇବେ, କିନ୍ତୁ ତାଙ୍କ ହୃଦୟରେ କୃଷ୍ଣ ଭକ୍ତି ହେବାଟା ବହୁତ କଷ୍ଟ। ଗୋଟେ ନିଷ୍ଠୁର ଉଗ୍ରବାଦ ହୃଦୟରେ କ'ଣ ଇ କୋମଳ ଭକ୍ତିଲତା ବିଜୟ ଉଦ୍ରେକ ହବ, ତାଙ୍କର ଗୋଟେ ଦୟା ନାହିଁ, ସେଗୁଡ଼ା ଗୋଟେ ଦୟା, ଗୋଟେ ଦୟା ନାହିଁ, ଗୋଟେ ବନ୍ଧୁତ୍ୱ ଭାବନା ନାହିଁ। ତୁମେ ଦେଖୁନ ଗୋଟେ ଦୟା ଭାବନା ବି ନାହିଁ, ବନ୍ଧୁତ୍ୱ ଭାବନା ବି ନାହିଁ, ତୁମର ହୃଦୟଟା କୋମଳ ନୁହଁ, ତୁମେ କ'ଣ କୃଷ୍ଣ ପାଇବ, ତୁମେ ପାଇପାରିବନି। ଉନ୍ନତ ସାର ତୁମକୁ କ'ଣ ମିଳିବ, ପୁରା ମାନେ ଆଧୁନିକବାଦର ଜୀବନ। ଏଇ ଭଗବାଦ ସଭ୍ୟତାରେ ମାନେ ବଢ଼ିଛନ୍ତି ଆଉ କ'ଣ, ମହାପୁରୁଷ ସେଥିପାଇଁ ଆଣିକି କିଛି ଦେଇପାରିଲେନି, ସାଧାରଣଟା ସେମାନେ ନାମଟା ଦେଇଦେଇଗଲେ, ନାମଟା ଟିକେ କରୁ, ଯାହା ହବ ହବ, ଆଉ କିଛି ପାଟ ନାହିଁ, ସବୁ ରାସ୍ତା ବନ୍ଦ ହେଇ ଗୋଟେ ଗୋଟିଏ ନାମ ଦିଆହେଇଛି। ପ୍ରଭୁ ସବୁ ଯେତେବେଳେ ମୁଁ ଡିସ୍କସନ୍ ଗୋଟେ ଶୁଣୁଛି, ପ୍ରଭୁ ସବୁ ପୁରୁଣା କଥା କହୁଛନ୍ତି, ନୂଆ କଥା କିଛି କହୁନା, ସବୁ ପୁରୁଣା। ତାଙ୍କ ଛୋଟ ପିଲାବେଳେ କ'ଣ ହଉଥିଲା କ'ଣ ନାହିଁ, ସବୁ ଜିନିଷକୁ ଟିକ୍ ଟିକ୍ କରି ବ୍ୟାଖ୍ୟା କରି ବୁଝଉଛି। ସେ ଛୋଟ ପିଲା କଥା ଗୋଟେ କହୁଛନ୍ତି, କହିଲେ ଗୋଟେ କେବେ କହୁଥିଲି ମୁଁ ଏକେ, ସେ କ'ଣ ଯାଇଥିଲେ ପ୍ରଭୁପାଦ କେଉଁଠି ଖେଳ ହଉଥିଲା, କ'ଣ ଫୁଟବଲ ଖେଳ ନା କ'ଣ ଏମିତି ଦେଖିବା ପାଇଁ ଗୋଟେ ଯାଇଥିଲେ, ସବୁ ଜାଣିଛ ଗୋଟେ ବଡ ତାଙ୍କ ଟାୱାର ଗୋଟେ ଭଳିଆ କ'ଣ କରାହେଇଛି, ସେ ବଡ ସବୁ ସ୍ତମ୍ଭ ଭଳିଆ କରାହେଇଛି। ପ୍ରଭୁପାଦ କହିଲେ ମୁଁ ଛୋଟ ପିଲାବେଳେ କେତେ ଶହ ଫୁଟ ଉପରୁ ତାପରେ ମୁଁ ଚଢ଼ିଗଲି, ଆଉ ମୁଁ ଛୋଟ ପିଲାବେଳେ ବ୍ରେକ୍ ଥିଲି। ସେମାନେ କହୁଛନ୍ତି ତାହେଲେ ଆପଣ ଛୋଟ ପିଲାବେଳେ ବି ସାହସୀ ଥିଲେ। ପ୍ରଭୁପାଦ କହିଲେ ଏବେ ବି ମୁଁ ସାହସୀ, ନହେଲେ ତମ ଦେଶକୁ ଆସିଥାନ୍ତି ସତ ବୟସରେ, କହୁଛନ୍ତି ଏବେ ବି ମୁଁ ସାହସୀ, ମୁଁ ଏବେ ଭିରୁ ନା କ'ଣ ମତେ ଭାବୁଛ, ପ୍ରଭୁପାଦ କହୁଛି ମୁଁ ଏବେ ବି 70 ବର୍ଷ ବୟସରେ ମୁଁ ତମ ଦେଶକୁ ଆସିଛି ନା, ମୁଁ ଏବେ ମୋର ବି ଏବେ ସାହସ ଅଛି। କାହିଁକି ସେ ସବୁ ପୁରୁଣା କଥା କହୁଛନ୍ତି, ନୂଆ କଥା କିଛି କହୁନାହାନ୍ତି। ଯେତେ ଜିନିଷ ଯେମିତି ହାତ ମାରିବ, ପଲିଟିକ୍ସ କଥା, ଯାହା କଥା ତୁମେ କହିବ ମାନେ କାଟିକି ସବୁ ଡେକି ଥୋଇ ଦେଉଛି, ତାଙ୍କୁ ଭଲ ଲାଗୁନି ଜଗତରେ କୌଣସି ଜିନିଷ। ସିମ୍ପଲିସ୍ କହୁଛନ୍ତି କୃଷ୍ଣ, ଏସବୁ କୃଷ୍ଣ କୃଷ୍ଣ କଥା, କୃଷ୍ଣ ଚିନ୍ତା, କୃଷ୍ଣ ନାମ ବହୁତ ବଡ଼। ଏଇ ଯୋଉ ଆଜି ଶୁଣୁଥିଲେ ସେ କଥା, ସେ ଶୁଣିଛି ଆଗରୁ, ଏତେ ରାଗୁଛନ୍ତି ପ୍ରଭୁପାଦ, ଏ ଯୋଉ କଳାକେନ୍ଦ୍ର ସବୁ ହୁଏନି କି, କଳାକେନ୍ଦ୍ର ମ ଭାରତୀୟ କଳାକେନ୍ଦ୍ର, ସେ କଳାକେନ୍ଦ୍ର ସବୁ ହବନି ଆମର। ପ୍ରଭୁପାଦ କହିଲେ ଦେଖ ଏ ନନ୍ସେନ୍ସ ଗୁଡା କ'ଣ କରୁଛନ୍ତି, ଗୋଟେ ମନ୍ଦିର ପାଇଁ ମାଛ ପଇସା ଦେବେନି, ଏ ସବୁ ଗଭର୍ଣ୍ଣମେଣ୍ଟ ମନି ଆଣି ସବୁ କଳାକେନ୍ଦ୍ର କ୍ରିଏଟ୍ କରୁଛନ୍ତି, ଏ କିଛି ନାହିଁ। ଦେଖ ଏମାନେ କ'ଣ କରୁଛ, ଯେତେବେଳେ ଯାହା ଦେଖୁଥିଲେ ଖାଲି ଭଗବାନଙ୍କ ବିଷୟରେ, ସବୁ ସେ ପୁରୁଣା କଥା କହୁଥିଲେ, ଆଉ ସବୁ ଗାଳି ଦେଉଥିଲେ, ସବୁ ନନ୍ସେନ୍ସ ତାଙ୍କ ଦୃଷ୍ଟିରେ, ଗୋଟେ ବେକାର ଜିନିଷ ଗୁଡା ହଉଛି ଜଗତରେ। ଏ କ୍ଲବ୍ସ କର, କଳାକେନ୍ଦ୍ର କର, ଏଇଟା କ'ଣ, ଏଇଟା ଭଗବାନ ପାଇଁ କିଛି ବ୍ୟବସ୍ଥା ନାହିଁ। ଉନ୍ନତ ସ୍ୱାଦରେ ନ ମିଳିଲେ କ'ଣ କରେ ମଣିଷଟା, କ'ଣ କରେ ସେଇ ଯୋଉ ହଣାକଟ ଆସୁରିକ ସଭ୍ୟତା ଗୋଟେ ଆସିଗଲା ନା, ବସିକି ସେଦିନ ବସିକି ଭାବୁଥିଲି ତ କ'ଣ ଲୋକ ବୁଝେଇବ, ମୁଁ ସେ ଭାବୁଛି ପ୍ରବଚନ ଦେଉଛି କ'ଣଟା ବୁଝେଇବ, ତ ବୁଝେ ବୁଝେ ଯୋଉ ଜିନିଷଟା କହିବ ସେ ଜିନିଷ ତାଙ୍କୁ କରିବା ପାଇଁ କଷ୍ଟ, ତାଙ୍କୁ ଯାଇ ପଡ଼ୁଥିବ ମୋବାଇଲ ଆସି ତାକୁ ଖାଇଦେଲା, ଲୋକଙ୍କୁ ବୁଝେ ବୁଝେ ଗୋଟେ ମାଳ ଦିଆ ହଉଥିଲା, ତ 5-10 ମାଳା ଜପ କରିବୁ, ବର୍ତ୍ତମାନ ଦେଖିଆ ନେଲା ପରେ ଲୋକକୁ ତାକୁ କହିବାକୁ ଜପ କରୁଛି କି ନାହିଁ, ତ ଜପ ଭଲ ଲାଗୁନି, ସେ ଖୋଲା କରି କହୁଛନ୍ତି ମତେ ମତେ ସମୟ ହଉନି ଆଜ୍ଞା, କ'ଣ କରୁଛୁ ନା ମୋବାଇଲ, କିନ୍ତୁ ଭକ୍ତଟା ଦେଖିଆ ନେଇଛୁ ନାମଟା ପୂର୍ଣ୍ଣ କେମିତି, ମୋବାଇଲ ଦେଖ ଯେକୌଣସି ବ୍ୟକ୍ତି ଗୋଟେ ମୋବାଇଲ 5 ଘଣ୍ଟା ସମୟ ଦେଇଦେଉଛି, 5 ଘଣ୍ଟା 4 ଘଣ୍ଟା 5 ଘଣ୍ଟା ଅଣ୍ଡାଳୁଛି, ଖାଲି ଅଣ୍ଡାଳୁଛି। ଏ ଯୋଉ ମାଛ ଅଣ୍ଡାଳନ୍ତି ଯେମିତି କ'ଣ ପୋଖରୀରେ ଭାବିଲେ, ତୁମେ ଅଣ୍ଡାଳି ଶିଖିଲଣି ନା, ତୁମେ ଗୋଟେ ବଡ଼ ମୋବାଇଲ ରଖିଲଣି, ତୁମେ ଖୋଜୁନ, ତୁମେ କ'ଣ ବସୁଥିବ କି, ଖୋଜିଲି ଯା ମୋବାଇଲ ସେ ଖୋଜିଲି କ'ଣ କହିଲେ, କୁଣ୍ଡିଆ ଯେମିତି ଆ ମୋବାଇଲ ସେମିତି ଟିକେ କୁଣ୍ଡେ ଦେବ, ଫୁଣ୍ଡି ମଞ୍ଜେ ଫୁଣ୍ଡିଏ କୁଣ୍ଡେ ଦେବ, ଫୁଣି ତୁମେ ଶିଖିବନି ଅଣ୍ଡାଳିବ, ପଡ଼ିଯିବ ସେ ପୋଷାକ, ଯେକୌଣସି ଗୋଟେ ମଣିଷ ସେଥିରେ ସେ 5 ଘଣ୍ଟା ସମୟ ଦେଇଦେଉଛି, ତାର କାମ ଥାଉ ବା ନଥାଉ ଅନ୍ନେସେସରି, ତା ଭୋଜନଟା କ'ଣ ସେ କରିବ, ଗୋଟେ ଲୋକଟେ ଭୋଜନଟା କ'ଣ କରିବ, ସେ ପ୍ରଥମେ ସେ ଆମକୁ ଭାବୁଥିଲେ ଲୋକ କ'ଣ ବୁଝେଇବ, ଏକ ତ ସଂସ୍କାର ନାହିଁ, ଦ୍ୱିତୀୟରେ ତୁମେ କହି 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 ଯେତେ ବୁଝେଇ ପରିବାର କଷ୍ଟ ସଂସାର କଷ୍ଟ କହି କହି ଟିକେ ଭଗବାନଙ୍କ ନାମ କର, ସେ ଯାଇ ନାମ କରିବା ପାଇଁ ବାହାରିଥିଲେ ଆଗରୁ ଲୋକଟା ନାମ ଭାବ କରୁଥିଲେ, ବର୍ତ୍ତମାନ ସବୁ ଛାଡ଼ିଦେଲେ ଆସିକି ପହଞ୍ଚିଲା ପୁରା ଗଲା। ତେଣୁ କଣ ହବ ତାର ପରିଣାମଟା, ପରିଣାମଟା ଏଇଗୁଡ଼ା ଗୋଟେ ପୁରା ଗୋଟେ କ୍ରୁର ସଭ୍ୟତା, ହିଂସ୍ର ହିଂସୃକ ସଭ୍ୟତା ଆସେ, କିଏ କାହାକୁ ଭଲ ପାଇବେନି। ଆଉ ଏ ଇନ୍ଦ୍ର ସଂଯମ ସ୍ଥିତ ପ୍ରଜ୍ଞା ଗୁଡା କାହିଁକି ସବୁ କିଏ ବୁଝିବାକୁ ସ୍ଥିତ ପ୍ରଜ୍ଞା ହେବେ, କିଛି ନାହିଁ, ପୁରା ଅସଂଯତ ଜୀବନ ଏମାନଙ୍କ। ଭଗବାନ ସେ କଥା କହୁଛନ୍ତି, ଦେଖ ଦିଟା ଜିନିଷକୁ ପୂର୍ବ ଶ୍ଳୋକରେ ଗୋଟେ କହିଲା ପରେ ଆଉ ଗୋଟେ ଜିନିଷ କହିଲେ, ଦେଖ ଯଦି ଇନ୍ଦ୍ର ସଂଯମ କରି ସ୍ଥିତ ପ୍ରଜ୍ଞା ହେବା ପାଇଁ ଚାହୁଁଛୁ ତାହେଲେ ଗୋଟିଏ ରାସ୍ତା ଅଛି, ଭକ୍ତି କର। ଭକ୍ତି ବିନା କେବେ ଇନ୍ଦ୍ରିୟ ସଂଯମ ହେଇପାରିବ ନାହିଁ। ପୂର୍ବ କଣ କହିଲେ, ପରମ ଦୃଷ୍ଟା ନିବର୍ତ୍ତ, ଗୀତା ପ୍ରତି ଶ୍ଳୋକର ପୂର୍ବାପର ଦେଖିବାକୁ ପଡିବ, ଏ ଶ୍ଳୋକର ପୂର୍ବଟା କଣ ଥିଲା ଅପର କଣ ଅଛି, ଗୋଟେ ଶ୍ଳୋକ ଗୋଟେ ଗୋଟେ ଶ୍ଳୋକର ବ୍ୟାଖ୍ୟାଟା ଗୋଟେ ଶ୍ଳୋକରେ କରିହୁଏନି, ଗୋଟେ ଶ୍ଳୋକଟା ପୂର୍ବ ଆଉ ପର ଉପରେ ରିଲେଟେଡ୍ ହେଇଯାଇଛି, ୟା ପରେ କେଉଁ ଶ୍ଳୋକ ୟା ପୂର୍ବରୁ, ତେଣୁ ମଝି ଶ୍ଳୋକଟା କାହିଁକି କୁହାଯାଇଛି। ପୂର୍ବ ଶ୍ଳୋକ କଣ ରହିଲା, ବିଷୟ ବିନିବର୍ତ୍ତନ ଦେ, ପର ଶ୍ଳୋକ କଣ ଆସିବ, ପର ଶ୍ଳୋକ ଆସିଲା ଯେହେତୁ ଅଭିକୁନ୍ଦେ, ତେଣୁ ପୂର୍ବ ଶ୍ଳୋକରେ କହିଦେଲେ କଣ, ପରମ ଦୃଷ୍ଟ ନିବର୍ତ୍ତନ୍ତେ, ଯୋଗୀ ପରମାତ୍ମା ରାଗ ପ୍ରାପ୍ତ ହେଲେ ବା କୃଷ୍ଣଙ୍କ ପ୍ରତି ଆସକ୍ତି ତାର ଆସିଲେ, କୃଷ୍ଣଙ୍କ ପ୍ରତି ତାଙ୍କ ଆସକ୍ତି ଆସିଗଲେ, ତାର ଇନ୍ଦ୍ରିୟ ଗୁଡ଼ିକ ସଂଯମ, ଆଉ ତାର ନିଚତର ସ୍ୱାଦକୁ ଯିବ ନାହିଁ, ସେତେବେଳେ ତାର ସ୍ୱରବନ୍ଧନଟା ଗଲା। ତ ସ୍ୱରବନ୍ଧନଟା କାହିଁକି ଅଛି, ସ୍ୱରଟା ପାଇଁ ପଡ଼ୁଛି, ନିଚ ସ୍ୱାଦ ଗୁଡ଼ା ମନ ଭିତରେ ରହୁଛି, ତେଣୁ ତୁମେ ରାଗ ଆସିଗଲା, ଆସକ୍ତି ଆସିଗଲା, କୃଷ୍ଣ ପ୍ରେମ ଆସିଗଲା, ତୁମର ହବନି, ସେଟା ଉନ୍ନତ ସ୍ୱାଦ ପାଇଲେ, କୃତ୍ରିମ ଜମ ନିୟମ ଏହା ଦ୍ୱାରା ହବ ନାହିଁ। ବଳଦେବ ଦେବ ରଚନା କଲେ ନା ଏଠି, ନିରାହାର୍ଯ୍ୟ ରୋଗ ଭୟାତ୍ ଭୋଜନାଦିନା କୁର୍ବତ ମୂଢ଼ସ୍ୟାପି ଦେହୀନ ଜନସ୍ୟ ବିଷୟସ୍ତତ୍ ଅନୁଭବ ବି ନିବର୍ତ୍ତନ୍ତେ କିନ୍ତୁ ରସ ରାଗତୃଷ୍ଣା ତତ୍ ବର୍ଜ୍ୟ ବିଷୟ ତୃଷ୍ଣା ପୁନଃ ନିବର୍ତ୍ତନ୍ତେ। ରୋଗୀଟା ଅଛି ରୋଗ ଭୟରେ, ସେ ଆଉ ଭୋଜନ କରୁନାହିଁ, ବିଷୟସ୍ତତ୍ ଅନୁଭବ ବି ନିବର୍ତ୍ତନ୍ତେ, ଆଉ ଯେତେବେଳେ ଖାଇପାରୁନି ତା ଅନୁଭବଟା ଆସୁନି, କିନ୍ତୁ ତାର ଅର୍ଥ ହେଲା ଯେ ଆସକ୍ତି ଛାଡ଼ିଦେଲା, ଆସକ୍ତି ଯାଇନି, ଯେମିତି ଗୋଟେ ଖୋଲିକି ମୁଁ ଖୋଲି କହୁଛି, ତୁମେ ଲୋକ ଖୋଲି କୁହନ୍ତୁ ନିଜର କରନ୍ତୁ, ମୁଁ ନିଜର କଣ ଶିଖିନି, ଯେମିତି ଜଣେ ବିବାହ ହେଇନି, ବିବାହ ହେଇନି ଅର୍ଥ କଣ ତାର ଅନୁଭବଟା ନାହିଁ, ତାର ଅର୍ଥ ହେଉଛି ତାର ଆସକ୍ତିଟା ସେଟା ସମ୍ଭବ ନୁହେଁ, ତୁମେ ଅନାଦିକାଳରୁ ଏଇଟା ତୁମେ କରୁଛ, ଆଉ ଅନୁଭବଟା ସିନା ତୁମର କଣ, ସରି ବିଷୟର ଅନୁଭବଟା ତୁମର ନାହିଁ କିନ୍ତୁ ଆସକ୍ତି ଅଛି। ଇନ୍ଦ୍ରିୟମାନଙ୍କର ସ୍ୱଭାବ ହେଲା ସେ ଯେତେବେଳେ ଯାହା କରିଛନ୍ତି, ଯେତେବେଳେ ଯାହା ଅନାଦିକାଳରୁ କରିଛନ୍ତି ସେଗୁଡ଼ା ରହିଛି, ସେ କଥା ସେ କହୁଛନ୍ତି। ଅଶ୍ୟ ସ୍ଥିତ ପ୍ରଜ୍ଞା ତୁ ରସୋପି ବିଷୟ ରାଗୋପି ବିଷୟଭ୍ୟୋ ପରମ ସୁପ୍ରକାଶନନ୍ଦ ଆତ୍ମାନଂ ଦୃଷ୍ଟ ଅନୁଭବ ନିବର୍ତ୍ତନ୍ତେ ବିନିଶ୍ୟତି ସ୍ୱରାଗ ବିଷୟ ନିବୃତ୍ୟ ଲକ୍ଷଣ ବ୍ୟତୀତ ନ ବ୍ୟଭିଚାର। ଏ ରାଗ ଲକ୍ଷଣ ଭଗବାନ କୃଷ୍ଣଙ୍କ ତାର ଯୋଉ ଆସକ୍ତି ସୁପ୍ରକାଶନନ୍ଦ ଆତ୍ମନି ଦୃଷ୍ଟୁଆ ଆତ୍ମାର ଆନନ୍ଦମୟ ସ୍ଥିତି, କୃଷ୍ଣଙ୍କର ଆନନ୍ଦମୟ ସ୍ଥିତି ଏଇଟା ଦର୍ଶନ କରିଦେଲା ପରେ ତାର ତୁଚ୍ଛ ବସ୍ତୁ ପ୍ରତି ପୂର୍ବବାସୀ ପାଇଁ ଏଇଟାକୁ ଉଦାହରଣ ଦେଲେ ଜଗନ୍ନାଚାର୍ଯ୍ୟଙ୍କର, ଯେତେବେଳେ ନାରୀ ସୁଖ କଥା ଚିନ୍ତା ପଡ଼ୁଛି ମୁଁ ଥୁକାର ବାହାରୁଛି, କିନ୍ତୁ ଲୋକ ଯେତେବେଳେ ପାଗଳ ହଉଛନ୍ତି ତୁମେ ଥୁକାର ଗୋଟେ କଣ ପଡ଼ୁଛ, ନାରୀ ପୁରୁଷ ପ୍ରତି ଯୋଉ ଗୋଟେ ତୁଚ୍ଛ, ମାନେ ଏମିତି ନାହିଁ ଯେ ଜଗତରେ ଏତେ ମାନସିକ ବିକାର ପ୍ରଭୁତ ସୃଷ୍ଟି କରିଛନ୍ତି, ବ୍ରହ୍ମାଙ୍କର ପୁତ୍ର କାମଦେବଙ୍କ ତାର ଜଗତରେ ଚାଲିଛି, ଏଇଟା ଜଗତରେ ଏଇଟା ଗୋଟେ ସୁଖ, କଣ ସୁଖ, ଏଇଟା ଗୋଟେ ତୁଚ୍ଛ ସୁଖ, କିନ୍ତୁ ତାକୁ ଏତେ ବଡ ମାନନ କରି ରଖା ହେଇଛି, ୟା ଦେହରେ ଟୋଟାଲ ବିଶ୍ୱଟା ଚାଲିଛି, ଏ ଯୋଉ ସେକ୍ସ ଡିଜାୟର ଯୌନ ସୁଖଟା ୟାର କିଛି ନାହିଁ, ୟାର ଗୋଟେ ସତ୍ତା କିଛି ନାହିଁ, ଯେହେତୁ କହିଲେନି ଜନ ମୈଥୁନା ଆଦି ଗ୍ରହମେଧି ସୁଖ ବି ତୁଚ୍ଛ ତୁଚ୍ଛ ସୁଖ ଗୋଟେ, କିନ୍ତୁ ମନରେ ତ ଗୋଟେ କଣ ବିକାର, ଏଇଟା ମନ ଭିତରେ ଗୋଟେ ବିକାର ହେଇଛି, ଏଇଟା ହଉଛି ହାଏଷ୍ଟ ଟେଷ୍ଟ, ଯେମିତି ମଦୁଆଟା ମଦ୍ୟପଟା ସେ କଣ ମଦଟା କଣ କଣ ଭାବିଲୁ ପିଇଛ ନା କେବେ ପିଇ ନା, ତୁମେ କଣ ଜାଣିବ ଯେ ମଦ ପିଇ ତାକୁ ପଚାରିବ ଏଇଟା କଣଟା, ଏଇଟା ଏସିଡ଼ ଫେସିଡ଼ ଆସୁ ନା, ସେଥିରେ କଣଟା ତମ ଦେହଟାକୁ କ୍ଷତି କରୁଛି ନା, ଆଉ ଏଇ ଯୋଉ ମଦଗୁଡ଼ା ସବୁ ଦେହ କ୍ଷତି କରୁଛି, ଏଇ ଯୋଉ ହାଣ୍ଡିଆ ମାଣ୍ଡିଆ ଅର୍ଣ୍ଣ ଗୁଡା ପଚି ଯାଉଛି, ତା ଦେହରେ ସବୁ ସେ ନିଶାଟା ହଉଛି, ବଟିକା ତୁମେ ଏବେ ପକେଇ ଖାଉଛ ନା ଆଗରୁ କଣ ବଟିକା ପକେଇ ଖାଉଛ, ଖଜୁରୀ ତାଡ଼ି ଯୋଉ କରୁଥିଲେ ସେ ସବୁ ବଟିକା ପକେଇ ଖାଇବ, ସେ ଯାହା ତୁମେ ଖାଇବ ସେଟା କଣ ତମ ଦେହକୁ ଭଲ ନା କଣ, କିଛି ତମ ଦେହଟା କ୍ଷତି କରୁଛି, କିନ୍ତୁ ସେଟା ବା ତୁମ ଆଡିକ୍ସନ୍ରେ ଗୋଟେ ନିଶା ହେଇଯାଇଛି, ତୋର କ୍ଷତି କରୁଛି ସେଟା ତୁମେ ଜାଣିପାରିବନି, ସେଥିରେ କିଛି ସ୍ୱାଦ ନାହିଁ, ଏଇଟା ଯୋଉ ତୁମେ ଜାଣିଛ କି ନାହିଁ, ଯିଏ ଏଠି ମାଲ ମଦ ଖାଇକି ଆସିବ ତାକୁ ଧରିଦେବି, ବିଡ଼ି ଗଞ୍ଜେଇ ମଦ ପାନ ଯିଏ ଯୋଉଟା ଖାଇବା ପାଖକୁ ଆଇଲା ମାନେ ସେ ଲୋକକୁ ଦେଖିବି ମୁଁ କହିଲି ଏଇଟା ମଦଟା ବୋଲି। କିଏ ନିଶା ଖାଏ, କିଏ ଗଞ୍ଜେଇ ଖାଏ, କିଏ ବିଡ଼ି ଖାଏ, କହିଲେ ଜାଣିଛ ଗଞ୍ଜେଡ଼ି ତୁ ଧରିକି ଚାଲିଲେ ସେ ଧରିଦେବି, ସେ ଗଞ୍ଜେଇ ଖାଇବିନି, ମୁଁ ଚାଚି ନ ଜାଣିଛି। ସବୁଥିରେ ହାତ ନ ମାଲ ତ ବୋକା ବନେଇ ଦେବେ ଆଉ, ଆଜିକାଲି ଦୁନିଆ ଯୋଉଟା ବୋକା ବନେଇ ତଥାପି ତ ବୋକା ବନେଇ ହଉଛୁ ଆଉ, ଗଞ୍ଜୁଡ଼ି ଜଣ ଜଣାପଡ଼ିବ ସେ ଗଞ୍ଜୁଡ଼ି ମାନେ ଏମିତି କଥା କେମିତି ଧରିବ, ତାର ଲକ୍ଷଣ ଅଛି ଧରା ପଡ଼ିଯିବ, କେଉଁଠି ତାର ଧରା ପଡ଼ିବ। ନିଶା ଗୁଡ଼ା ଯୋଉ ଖାଆନ୍ତି ଯୋଉ ମଦ ଗୁଡ଼ା ଯେ ବୋ ବାବରେ ବା, ସେ ଗନ୍ଧ ଯୋଉ ହଉଥିବ ଧରିକି ତୁମେ ଆସିଥିଲ ଥରେ, ଏ କୀର୍ତ୍ତନ ପାଇଁ ଆସିଥିଲି, ହରିବଂଶ ହବ ଆଜ୍ଞା କୀର୍ତ୍ତନ ହବ, ସେ ଢୋଲରେ ପିଇକି ଆସିଛି, ବାବା ତାଙ୍କୁ ବସେଇ ଗାଡ଼ିରେ ଧରିକି ଚାଲିବ, ସେ ଜାଣିପାରୁନା ସେ ପିଇଛି ବୋଲି, କିନ୍ତୁ ସେ ହରିବଂଶ କଣ ବସେଇବ, ସେ ତ ତାର ମଦ ବଂଶ ବସେଇଛି, ଆଜ୍ଞା ଟିକେ କୀର୍ତ୍ତନ ହବ। ମୁଁ ଜାଣିଥିଲି ମୁଁ କହିଲି କୀର୍ତ୍ତନ ଫିର୍ତ୍ତନ ଏଇଟା ତ ମଦୁଆଟା, ତୁ ହରିବଂଶ ବସଉଛୁ ଗୋଟେ ଦିନ ନିଶା ଜାଣିପାରୁନୁ ଗନ୍ଧ ସବୁ, ଦେଖ କେତେ ଗୁଡ଼େ ଘୃଣ୍ୟ ଜିନିଷ ଗନ୍ଧ ପାଟି ବାନ୍ତି ହେଇଯାଉଛି, କିନ୍ତୁ ତାକୁ କଣ ଲାଗୁଛି କିଛି ନାହିଁ। ଏଇଭଳି ଏଇ ଯୋଉ ସୁଖ ଗୁଡାକ ସଂସାର ଯେତେ ସୁଖ ଗୁଡା ତା ସେ କିଛି ନା, ଏଇଟା ମନ ଗୋଟେ ଆଉ ପାଗଳା ମନରେ ଗୋଟେ ବିକାର ଏଇଟା ଆଉ, ଏଇ ନାରୀ ସୁଖ ହଉ ପୁରୁଷ ସୁଖ ହଉ ଏଇଟା କଣ କିଛି ନାହିଁ। ସେ ଗୋଟେ କେତେ ସୁନ୍ଦର କଥା ଲେଖିଲେ ଆଉ, ଭାଗବତ କଥାରେ ଗୋଟେ ସେ ପ୍ରୟୋଗ ହୁଏ ମନରେ ପଡ଼ିଯାଏ ସବୁ, ସକାଳେ ଖାଉଥିବା ଅର୍ଣ୍ଣ ସନ୍ଧ୍ୟାବେଳକୁ ପଚିକି ମଳ ହଉଛି, ସେଇଥିରେ ଗଠନ ହଉଛି ଏ ସର, ଏଥିରେ କଣ ସୁନ୍ଦର ଅଛି ମତେ କୁହ। ଭାରତବର୍ଷର ସାଧୁ ସନ୍ଥମାନେ ଯୋଉ ବାଣୀ ଲେଖିଛନ୍ତି ତାକୁ ଆମେ ପଢ଼ିକି ଆମ ମଣିଷ କାମ ଏମିତିକା କ୍ରୋଧ ଏମିତିକା ଏମିତି ସଂସାର ଭଗବାନ ତିଆରି କରିଛନ୍ତି ମାୟାରେ ପଡ଼ିଛି ଯିବ, ସକାଳେ ଯୋଉଟା ଖାଉଛି ସନ୍ଧ୍ୟାବେଳକୁ କଣ ହଉଛି ମଳ ହେଇକି ବାହାରୁଛି, ଏଇଥିରେ ସରଟା ଗଢା, ସେଇ ଜିନିଷରେ ଗଢା ନା ଆଉ, ନା ଆଉ ଗୋଟେ କିଛି ଭିତରେ ଭରି କରୁଛ, ଏ ଯୋଉ ଭିଟାମିନ କହୁଛ ମ କଣ ଭିଟାମିନ ଡି ସି, ବାପା ତୁ ଯାହା ଭିତରକୁ ଭରି କରିବୁ ସେ ଡ୍ୟାମେଜ୍ କରିକି ବାହାର କରିବୁ, ସେ ମଳବାହୀ ସ୍ୱର କୁହାଯାଏ ନା, ମଳବାହୀ ସ୍ୱର, ଯେତେ ଭଲ ଜିନିଷ ଭରି କର ସେ ସବୁ ମଳ କରିଦବ। ସେ ଲେଖିଲେ ସାୟଂ ଅର୍ଣ୍ଣଟା ସନ୍ଧ୍ୟାବେଳକୁ ପଚିଯାଉଛି, ଏ ଅର୍ଣ୍ଣଟା ତୁମେ ରଖିନା, ଅର୍ଣ୍ଣଟା ବାସି ଖରା ଦିନ ଦେଖିଛ ନା କେମିତି ଗନ୍ଧ ଭୁରଭୁରି ଯାଇ ଗନ୍ଧ ହଉଥିବ, ସେଇଭଳିଆ ପେଟ ଭିତରେ ଗନ୍ଧ ନା ଈଶ୍ୱର ସେୟା, ସେଥିପାଇଁ ଦେଖୁନା ଝାଳ ଗୁଡାକର ଗନ୍ଧ, ମଳ ଗୁଡାକ ଗନ୍ଧ, ନାକରୁ କାନରୁ ସବୁଆଡେ ଗନ୍ଧ ବାହାରୁଛି ନା, ନା କଣ ତୁମ ପଦ୍ମ ଉର୍ବଶୀ ଭଳିଆ ତୁମର ପଦ୍ମ ବାହାରୁଛି ଗନ୍ଧ ତୁ ଦେହରୁ, କିଛି ତା ନାହିଁ ମଳ ଭାଇ ସର, କେବଳ ସ୍ୱର୍ଗ ଲୋକରେ ଏସବୁ ଗନ୍ଧ ଗନ୍ଧ ନଥାଏ। ଆଉ ଯୋଉଟା ପଦ୍ମଗନ୍ଧା ନାରୀ ଯେମିତି ଉର୍ବଶୀ ଭଗବାନ କନ୍ୟା ନା, ଇଆ ରୂପଟା ଖାଲି ଦେଖିକି କଣ ପାଗଳ ହଉଥିଲେ ନା କଣ, ନା ଆମ ଭଳିଆ କାମିଥିଲେ କିଏ ପୁରବା, ତାଙ୍କର ଯୋଉ ପଦ୍ମଗନ୍ଧ ତାଙ୍କ ଶ୍ୱାସ ପ୍ରଶ୍ୱାସରୁ ପଦ୍ମଗନ୍ଧ ଆସୁଥିଲା, ସେ ସେ ମୋହିତ ହେଇକି ରହୁଥିଲେ। ଏକରେ ତ ବହୁତ ସୁନ୍ଦର ଉପଦେଶ ଦିଅନ୍ତି ଭଗବାନଙ୍କର କନ୍ୟା, ଆଉ ରୂପ ବି ସେଭଳିଆ ଗୁଣ ବି ସେଭଳିଆ, ଏଇ ସକାଳ ଅର୍ଣ୍ଣ ସନ୍ଧ୍ୟାବେଳକୁ ପୋଚିଯାଉଛି, ସେଇଥିରେ ଶରୀର ତା ପ୍ରତି ଆମ ମଣିଷ ଆକୃଷ୍ଟ ହେଇଛି, ବ୍ରହ୍ମାକୁ ଗୋଟେ ଗୋଟେ ଚମଡା ଫମଡା ଗୁଡାକ ହାଡ଼ ଇଏ ଲେଖିଲେ ନା ଯଦବଂଶ୍ୟ ପିଙ୍ଗଳା କହିଲେ, ପିଙ୍ଗଳା ସ୍ୱରଟା ଗୋଟେ ଘର ସହିତ ତୁଳନା କଲ, ଚାଳ ଘର, ଚାଳ ଘର ଦେଖିନ ଖୋଲା ଘର ଥିବ କେମିତି ଲାଗିବ, ଭଲ ଲାଗିବ, ଖୁଣ୍ଟ ପୋତା ହେଇଥିବ, ଖୁଣ୍ଟ କିଏ ଭାବିଲିବ ତୁମ ସ୍ୱର, ଖୁଣ୍ଟ ଦେଖ ଖୁଣ୍ଟ ଦେଖ ତମେ ଗୋଡ ଗୋଡ ଠିଆ ହଉଛ, ଖୁଣ୍ଟ ଆଉ ଖୁଣ୍ଟ ଠିଆ ହେଇଛି, ମଝିରେ ବାଡ଼ ପଡେ, ମଝିରେ ପଡେନି ଏଇଟା କଣ କହୁଛ ଉପରେ ପଡେ, ମଥାନ ମଥାନ ଦେଖୁନ ଲାଗିଛି ହାଡ଼ ଗୋଟେ ଗୋଟେ ମଣିଷ ହାଡ଼ଟା ଦେଖିଦିଅ ମଝିରେ ମଥାନ ରହିଲେ, ତାପରେ ରୁଅ ରୁଅ ଚଢ଼ିଲା, ଏ ରୁଅ ହାଡ଼ ପଞ୍ଜରା ସବୁ ଆଡ଼େ ଲାଗିଛି, ତା ଦେହରେ ଗୋଟେ ବନ୍ଧା ହବ କୋଉଥିରେ, ସେ କି ରୋଷେଇ ସେଟା ଥିଲା ନା ପାରା ଦୌଡ଼ରେ ପଡ଼ୁଥିଲା ସେତେବେଳେ, ସେଟା ହଉଛି କଣ କୁହନ୍ତୁ ମ୍ୟାଡମ୍ ଜାଣିନ, ସେ ସବୁ ଛୋଟା ଛୋଟିଆ ପୁରା କାନ୍ୟଗୁଡ଼ୁ ଆହୁରି ସୋର ରୋଷେଇ ସିଏ ଭାରି ଟାଣ, ହଁ ସେଗୁଡ଼ାକ ଆସିଛି ବାରିପଦା ଆଡୁ, ଇଏ ଗୁଡାକର ଚାଷ ହୁଏ ସେଗୁଡାକ ସବୁ, ସେ ସୋରୁ 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 ଆସିଥିବ ସେଥିରେ ବନ୍ଧା ହବ, ସେଟା ବନ୍ଧା ହବ ବଂଶୀ, ସେଟା ମାଉଁସ ଗୁଡାକ ରୁଅ ଗୁଡାକ ତା ଦେହରେ ବନ୍ଧା ହବ, ନଡ଼ିଆ କଥା ରୋଷେଇ ପରେ ନଡ଼ିଆ କଥା ରୋଷେଇ ବାନ୍ଧନ୍ତିନି ସେ ବେଶୀ, ସେ ରୋଷେଇ ଗୁଡା ବାନ୍ଧନ୍ତି, ତୁମ ଆଡ଼େ ବାନ୍ଧବ ନଡ଼ିଆ କଥା ରୋଷେଇ, ସେଟା କଣ ଏ ନାଡ଼ ଆଉ ପୁରା ଭାଗବତର ଏକାଦଶ ସ୍କନ୍ଧରେ ପିଙ୍ଗଳା ବ୍ୟାଖ୍ୟା କରିଦେଲା ଆଉ, ନାଡ଼ ନାଡ଼ ଯେମିତି ସର ନାଡ଼ ଗୁଡା ବନ୍ଧା ହେଇଛି ନା, ଆଉ ଶିର ଗୁଡା ସବୁ ବନ୍ଧା ହେଇଛି ନା, ତୁମର ଯୋଉ ଜଏଣ୍ଟ ପେନ୍ ହଉଛି ଦେଖ ସବୁଆଡ଼େ ହାତ ଯୋଉଠି ହାତ ମାରିବ ଶିର ଥିବ, ଯୋଉଠି ପବନ ଅଟକି ଗଲା ଗଲା ବଙ୍କା ହେଇକି ରହିଥିବ, ଶିର ସବୁ ସବୁଆଡ଼େ ସବୁ ଶିର ସବୁଆଡ଼େ ଶିର ସବୁ ଲାଗିକି ଭର୍ତ୍ତି ହେଇଛି, ତାପରେ କ'ଣ ହେଲା, ଈସୁ ବନ୍ଧାବନ୍ଧି ସରିଲା ତାପରେ କ'ଣ ହବ, ତାପରେ ଛପର ପକେଇବ, ଛତା ଛଟା ବାଡ଼ ଜାଣିଛ ଭାବିଲୁ, ଛଟା ବାଡ଼ ଛୋଟ ବଡ଼ କାନ୍ଥ ମାଂସ ମାଂସ ଦେଇକି କାଦୁଅ ଛାଟ, ସେଇଭଳିଆ ଅନ୍ଧାମନ୍ଦି କରିଦେଲେ କରି କାଦୁଅ ଛାଟିଲେ ମାଂସ, ତାପରେ ଚମଡ଼ା ଛାଇଦେଲେ ଆଉ କ'ଣ, ତା ଗଣ୍ଡା ମଣିଷଟା ସେ ଓଡ଼ିଶା ଲେଖିଲେ ରୂପ ପ୍ରତିମା ପ୍ରାୟ ଦିଶୁ ସୁନ୍ଦର ଚିରି ଭିତରେ ଦେଖ କିନାର ଖାର, ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର ଚିତ୍ର ପ୍ରତିମା ଭଳିଆ, ଖାଲି ଦେଖାଯାଉଛି ଗୋଟେ ସୁନ୍ଦର ନା ଆଉ ଭିତରେ କିଛି ଅଛି, ପୁରା ଚମଡ଼ା ଫଡ଼ ପୁରା ହାଡ଼ ହେଇ କ'ଣ ଦୁର୍ଗନ୍ଧ ଏ ସର ବୁଦ୍ଧିମୟ ସରର, ତା ପାଇଁ ମଣିଷ ପାଗଳ ଗୁରୁ ଦେଖୁ ଯୋଉ ଭାଷା କୁହନ୍ତି ଏଗୁଡ଼ା କହିଲେ ଆଜିକାଲି ଲୋକ ବାଡ଼ି ପକେଇବେ ଖୁବ ମିଡ଼ିଆରେ ଯାଇ ତ ଥାନାର ଭିତରେ ପଶିବ ଯୋଉ ଗାଳି ଦିଅନ୍ତି ଆମକୁ, ମଣିଷ ଏହାକୁ ଦେଖିକି ପାଗଳ, କ'ଣ ପ୍ରଭୁଙ୍କର ସୃଷ୍ଟି ବିଚିତ୍ର ସୃଷ୍ଟି, ସମସ୍ତ ଶରୀର ପ୍ରଭୁ ଜୀବ ମାତ୍ରକୁ ତାକୁ ଭର୍ତ୍ତି କରି କାମନାକୁ ଦେଇଦେଇଛନ୍ତି, ସେଥିରେ ସୃଷ୍ଟିଟାକୁ ଚଳେଇଛି, ସମସ୍ତେ ପଶୁ ପକ୍ଷୀ କୀଟ ପତଙ୍ଗ ସବୁ ଅପୋଜିଟ୍ ସେକ୍ସ ତିଆରି କରି ଛାଡ଼ିଦେଇଛି, ଏଥିପାଇଁ ସେଥିପାଇଁ ମଣିଷ କେତେ ପରିଶ୍ରମ କରୁଛି, କେଉଁଠି ସେ କହିଲେ ନା କିଏ କେଉଁ ଶ୍ଳୋକର ଭାଗବତରେ ସେ କହିଲେ କେଉଁଠି ବ୍ରହ୍ମାନନ୍ଦର ମାନେ ଉଦଧି ଭଗବାନଙ୍କର ସୁଖ ଯୋଉ ବ୍ରହ୍ମାନନ୍ଦ ସୁଖ ଭକ୍ତି ସୁଖ ଉଦଧି ସମୁଦ୍ର ଭଳିଆ, ଆଉ କେଉଁଠି ଯୋଉ ତୁଚ୍ଛ ଭୌତିକ ସୁଖ, ତା ପାଇଁ କେତେ ସେ ଲେଖିଲେନି ଶୀତ ଆତ ବବାତ ବରିଷଣ ଏଦିନ ଯା ମିନି ଯା ଗିରେ ବିଫଲ ସେ ବିନୁ କୃପଣ ଦୁର୍ଜନୁ ଚପଲ ସୁଖ ଲବଲା, ଏତେ ଯୋଉ ଖଟୁଛି କେବଳ ଚପଳ ସୁଖ ପାଇଁ ଏଠୁ ଷ୍ଟାର୍ଟ ହେଲା, ଶୀତ ବର୍ଷା ଖରା କ'ଣ ଦରକାର ଅଛି, କ'ଣ ଆବଶ୍ୟକ ଅଛି, ପୂର୍ବବାସୀ କଥା କହୁଛନ୍ତି, ପୂର୍ବବାଦ ସେମାନେ କହୁଛନ୍ତି କହୁଛନ୍ତି ପୂର୍ବବାଦ ଆମକୁ ସମସ୍ତେ କହୁଛନ୍ତି ଏମାନେ କିଛି କରୁନାହାନ୍ତି ଏମାନେ ଲେଜି, ଏମାନେ ପୂର୍ବବାଦ କହିଲେ ଏଟା ଆମ ଡ୍ୟୁଟି, ଆମେ କାହିଁ ଗଧ ବ୍ରାହ୍ମଣ, ଆମେ ବ୍ରାହ୍ମଣ ଆମେ କାହିଁ ଗଦଖଟ ଗଧଭଳିଆ ଖଟିବୁ, ଆମର କ'ଣ ଦରକାର ଗଧଭଳିଆ ଖଟିବା, ସେ ସୁଦର ଖଟିବେ ଆମେ ବ୍ରାହ୍ମଣ ନା, ଆମ ଶରୀରଟା ମିଳିଛି କୃଷ୍ଣ ଭକ୍ତି ପାଇଁ, ଭଗବାନ କାମ କରିବୁ ନା ଖଟିବୁ କାହିଁ, ଆମ କୃଷ୍ଣ ସପ୍ଲାଏ କରିବେ, ତୁମେ ଦେବନି କ'ଣ, ତୁମେ ନ ଦିଅ, ତୁମେ କ'ଣ ତୁମ ତୁମ ପଟମଣ୍ଡ ଏରିଆ ଲୋକ ଆମେ ଏଠି ଚଳୁଛୁ, ତୁମ ଗାଁ ଲୋକ ଚଳୁଛ, ତୁମେ ନ ଦିଅ ନା, ତୁମେ ଭାରତର ନ ଦିଅ ନା, କୃଷ୍ଣ ପାଖରୁ ଆସିକି ବଞ୍ଚ, କୃଷ୍ଣ କେମିତି ଏଇଟା ତାଙ୍କ କାମ କରୁଛୁ ଦେବନି କ'ଣ, ଏଇଠି ବା ଗଛ ଦୁଇଟା ଲଗେଇଲେ ଚଳିବ, ଚଳିବନି କ'ଣ, ମଣିଷର ବିଶ୍ୱାସଟା ତାର ନାହିଁ ନା ଭଗବାନଙ୍କ ପ୍ରତି ନାହିଁ, ସିଏ ବହୁତ ଭାବି ଦଉଛି ଇଏ ସୁଖ କ'ଣ ଭାଇ କିଛି ନାହିଁ, କିନ୍ତୁ ଛାଡ଼ିବନି ଏଇ ନିଚ ସୁଖଗୁଡ଼ା, ନିଚ ସୁଖଗୁଡ଼ା ଅନାଦି କାଳରୁ ପାଇପାଇକା ପାଇପାଇକା ଆସିଛି, ତାକୁ ଗୋଟେ ବହୁ ମହାନନ୍ଦ ତାକୁ ଏଇଟା ଲାଗିବ, ଶରୀର ସମ୍ବନ୍ଧଟା ବହୁତ ବଡ଼ ଜିନିଷ ଲାଗିବ, ଗୃହ ଅଥବା ଗୃହ କ୍ଷେତ୍ର ସୁତାପ୍ତ ବିତି ଜନସ୍ୟ ମୋହୟମ ଅହମ୍ ବିତି, ଅହମ୍ ମୁଁ ମୋର ଆଉ ଗୃହ କ୍ଷେତ୍ର ସୁତ ଆପ୍ତ ବିତ ଶୁଣା ଗଲା, ସେ କୁଆଡ଼େ କୁଆଡ଼େ ଆସିଥିଲା, ସେ ଲେଖିଲେନି ଭାଗବତରେ ସେ ମନ ପୁଣି ସେ ଲୋକଟି ଉଦାହରଣ ଏକାକି ଆସିଥିଲା, କ'ଣ ତା ଆରମ୍ଭ ମୁଁ ଏକାକି ଆସିଲା ଏଠି ପାଞ୍ଚ, ପୁଣି ଗଲାବେଳକୁ ଏକ ହେଇକି ଯିବ, ଜୀବାତ୍ମା ଏକା ଆସିଥିଲା ନା ଏଠି ମିଶିଗଲେ ପାଞ୍ଚ, କିଏ ପାଞ୍ଚ ଜ୍ଞାନେନ୍ଦ୍ର ଆସିଗଲା ଏସବୁ ମିଶିଗଲେ, ତା ସାଙ୍ଗେ ମନ ରହିଲା ଅହଙ୍କାର ରହିଲା, କର୍ମ ତୁମ କଲେ ସେସବୁ ମଣିଷ ତାର ଏଇ କର୍ମ କରି କର୍ମର ଭାବନାଟାକୁ ରଖିଦବ, ଗଲାବେଳକୁ କେବଳ ଜୀବାତ୍ମା ତାର ଏଇ କର୍ମର ଭାବନାଟାକୁ ଧରିକି ଆଉ ଗୋଟେ ସ୍ତରରେ ପୋଷିବ ଯାଅ, ତୁଚ୍ଛ ସଂସାର ଖାଲି ମାଡ ପିଟାପିଟି ଲାଗିବ, ଶୀତ ଆତପ ବାତ ବରିଷଣ ଦିନ ରାତି ଖଟି 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 ପୁରା କଲା ପୁରା, ଗୋଟେ କଣ ଓଡ଼ିଆରେ କୁହନ୍ତି ମୁଁ କଣ ହେଲେନି ହଁ ଖଟି ଖଟି କଣ୍ଟା ହେଇଗଲେଣି, କଣ୍ଟା ହେଇଗଲେଣି ମୋ କଥା କିଏ ବୁଝୁଛି, ତତେ କିଏ କହୁଛି ଖଟିଆ ନାଇଁ କହି ଖଟୁଛ କି ବାପା, ଏ ଚପଳ ସୁଖ ଚପଳ ସୁଖ କାହିଁକି ଏତେ ଖଟୁଛୁ କି, କଣ ମଣିଷ ଜନ୍ମ ମିଳିଛି ଭାଗବତ ତ କାଟି ପୁଡ଼ି ଦଉଛନ୍ତି, ନାହଙ୍ଗ ଦେହ ଦେହ ଭାଜନ ଲୋକେ କାସ୍ତାନ କାମାନ ନା ଅର୍ହତି ପିଡ଼ିବୁ ଯାଉଛେ, କାଟିଦେଲେ ନା ତପୋ ଦିବ୍ୟ ପୁତ୍ର କା ଜୈନ ସତ୍ୱିକ ଶୁଦ୍ଧିକ ସତ୍ଵ ଯଦି ବ୍ରହ୍ମ ସୌଖ ବି ଅନନ୍ତ, ଶହେ ପୁଅକୁ ବସେଇ ବାପା ପ୍ରବଚନ ଦଉଛନ୍ତି, ଶହେ ପୁଅ ତାଙ୍କର ଧନ୍ୟ ହେଇଗଲେ, ଗୋଟେ ବଡ଼ ପୁଅ ଭରତ ଭରତ ମହାରାଜ, ନବେ ଜଣ କର୍ମକାଣ୍ଡି ହେଇଗଲେ, ନଅ ଜଣ ନବଯୁଗେନ୍ଦ୍ର ହେଇଗଲେ, କମ୍ ବଡ଼ ବଡ଼ ଲୋକ ନାହାନ୍ତି ସେମାନେ, ବାପାର ପ୍ରବଚନରେ ସବୁ ବଦଳିଗଲେ ଜୀବନ, ନୁହଁ ଜଣେ ଦକ୍ଷ କର୍ମକାଣ୍ଡ ହେଇଥିଲେ, ଖାଲି ଜଗତର ଉପକାର କରିବା ପାଇଁ ସେମାନେ ସ୍ୱୀକାର କର୍ମକାଣ୍ଡ ଲୋକମାନଙ୍କୁ ପୁଣ୍ୟ ସବୁ ଶିଖଉଥିଲେ, ଆଉ ନ ଜଣ ନବଯୋଗେନ୍ଦ୍ର ହେଇଗଲେ ତାଙ୍କର ଋଷଭଦେବଙ୍କର ପୁଅ ନା ନବଯୋଗେନ୍ଦ୍ର ଯେଉଁ କବି ହବି ପିପଳାୟନ କରଭାଜନ ଏସବୁ ଯେଉଁ ନଅ ଜଣ ରହିଲେ ଏମାନେ ହେଇଗଲେ ଇଏ ନଅ, ଭରତ ମହାରାଜ ହେଲେ କେତେ ଦଶ, ଆଉ ନବେ ଜଣ ହେଲେ କର୍ମକାଣ୍ଡ। ଏଇ ଶ୍ଳୋକରୁ ସେ ଆରମ୍ଭ କରିଥିଲେ, ନା ଦେହ ଦେହ ଭାଜନ ଲୋକେ, ଦେହ ଦେହ ଭାଜନ ଲୋକେ, ଆମେ ଆତ୍ମା ନା ଦେହଟା ଧରିଛେ ନା, ଏଥିରେ କଣ ସୁଖ ଦୁଃଖ ଭଲ ମନ୍ଦ ଖାଲି କଣଟା ଅଛି, ଦେହଟା ଖାଲି ବଞ୍ଚିବାର ଅଛି। କାସ୍ତାନ କାମାନ ନା ଆରହତି ବିଡ଼ିବୁ ଜାଣୁଛି, କାମାନ କାମନା ପାଇଁ ଏତେ କଷ୍ଟ କରିବା ଆବଶ୍ୟକ ନାହିଁ, ଗୋଟେ ହାର୍ଡ ଲେବର ଗୁଡା କଣ ଦରକାର ଅଛି, ଅନନେସେସରି ଗୁଡା କିଛି ଆବଶ୍ୟକ ନାହିଁ। ଲୋକ ତିନି ମାସ କରୁଥିଲା ପ୍ରଭୁ ସେଟା କହୁଛନ୍ତି, ଥ୍ରୀ ମନ୍ଥସ ଆମର ବିଜନେସ, ଆମର ଗୋଟେ ବର୍ଷକୁ ତିନି ମାସ କରୁଥିଲେ ଚାଷ, ତ ଏ ଦେଖୁନା ଚାଷ ଶୋଇଲା ଆସିବେ ବିଲକୁ, ବିଲକୁଲ କେହି ଆସିବେନି ଆଉ ଆସିବେ। ମୁଁ ତ ଛୋଟ ପିଲାଟା ଦେଖିଛି ଆଉ, ଧାନ ଗଦା ହଉଥିଲା ଦଶଟା ବାରଟା ଗଦା ମରା ହେଇକି ରହିବ, ପୁଣି ବିରି ଛଟା ହେଇଥିବ, ବିରି ଆସି ଉପଡ଼ା ହେଇଗଲା, ମୁଗ ବିରି ଧାନ ଏ ଆଳୁ ଲଗା ହେଇଥିବ, ସବୁ ଘର ହଉଥିଲା, ଖାଇ ପିଇ ଲୋକ ଦାନ ଦେଇକି ସବୁ ଝିଅ ଝିଅ ବାହାର କରୁଥିଲେ, ସୁନା ଶାଢୀ ସବୁ ଦଉଥିଲେ, ଇଣ୍ଡଷ୍ଟ୍ରି ଭଳିଆ ହେଇଯିବ, ଚାକର ହେଇଥିବ ସବୁ, ସକାଳୁ ଉଠିକି ଯିବୁ ସାର 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 ଡରି ଡରିକି ମରୁଛନ୍ତି, ନୌକରୀ ମାନେ ଡରି ଡରି ନାଇଁ ବୋଲୁ କହୁନା, ସାର ସାର ଭଲ ଅଛନ୍ତି ସାର, ଖାଲି ଖୁସି କରିବି ନୁହଁ ତ ଚାକିରି ଗଲା, ଆଉ ଏଠି କିଏ ଖୁସି କରିବ ଗଲେ ତ ଜମିରେ, ଆଉ ଧାନ କାଟିବିନି ମୁଁ ଜାଣିବା, ଚାଷୀ ହଉଛି ଏକମାତ୍ର ମାଲିକ ଆଉ ସବୁ ଚାକର, ମୋ ଜମି ମୋର କରିବିନି, ମୋର ମୋର ପଡ଼ିଆ ପକେଇବି, ତୁମର କଣଟା ଶନିବାର କଣ ରବିବାର କଣ, ଚାଷରେ କିଛି ନାହିଁ, ଶ୍ୱଶୁର ଘରକୁ ଯିବ ତ ଦଶ ଦିନ ରହିକି ଆସିବ, ତୁମର ଶ୍ୱଶୁର କଣ ବାପ ମରିଲେ ବି ଛୁଟି ନାହିଁ, ମୁଁ ଏ କାମ କାହିଁ କରିବାକୁ ଯିବି, ମୁଁ ସେ ଛୁଆଟି ବେଳେ ଭାବିଲେ ଜାଣିଛ, ଛୁଆଟି ବେଳେ ମୁଁ ଦୁଇଟା ଜିନିଷ ଭଗବାନ ମାଗିଥିଲି, ଆଉ ପ୍ରଭୁ ମୋତେ ପୂରଣ କରେ, ଛୁଆଟି ବେଳକୁ ଏତେ ବାହା ହେବିନି କି ଚାକିରି କରିବି, ସେତେବେଳେ ମୁଁ ଜାଣିନଥିଲି ବିବେକାନନ୍ଦ ଭାବେ ଏଇଟା ଭଗବାନ ବୋଲି ଗୋଟେ ବଡ଼ ସାଧୁଟା ବୋଲି ଭାବେ, ତା ଫଟୋ ଗୁଡା ଦେଖିବାରେ ବଢ଼ିଆ ଲାଗେ ତ ବିବେକାନନ୍ଦ, ତା ଫଟୋ ମଧ୍ୟ ତାକୁ କୁହେ, ମୁଁ ଭାବି ବଡ଼ ସାଧୁଟା, ମୁଁ ଦୁଇଟା ମାଗିଥିଲି ସବୁବେଳେ ତାଙ୍କୁ କହେ, ମାନେ ମୋତେ ତୁ ମୋତେ ବଡ଼ ସାଧୁ, ସେତେବେଳେ ସବୁ ଇଏ ଏଗୁଡ଼ା ଥିଲା, ଆମେ କେଉଁ ଗୀତ ଭାବେ ଜାଣିଥିଲୁ ନା କ'ଣ, ତାପରେ ସବୁ ଜାଣିଲୁ କେବେ ବାହା ହେବିନି କି ଚାକିରି କରିବିନି, କାରଣ ଚାକିରି କରିବା କଷ୍ଟଟା ମୁଁ ଶୁଣିଛି ଲୋକଙ୍କୁ, ଆଉ ବିବାହ କଷ୍ଟଟା ଦେଖିଛି ଆଖି ଆଗେ, ଛୁଆଟି ବେଳେ ମୁଣ୍ଡରେ ଏଇଟା ପଶିଛି, ଏଇଟା ଭାରି କଷ୍ଟ ଜିନିଷ ଚାକିରି ବାକିରି, ସେ ମୁଁ କହିଲି ଯଦି ଭବିଷ୍ୟତରେ ବଞ୍ଚିବି ବାବୁଜି ହେତେବେଳେ କ'ଣ, ବାବୁଜୀ ମୋତେ ଜାଣିଥିଲି କୋଚିଂ କରିବି, ଟିଉସନ୍ କରିବି, ଟିଉସନ୍ କରିବି, ଇଣ୍ଡିପେଣ୍ଡେଣ୍ଟ ମୋର ପାଠ ପଢ଼ିଲେ କାମ ସରିଲା, ଘଣ୍ଟେ ଦୁଇ ଘଣ୍ଟା ପଢ଼ିଲେ ସରିଲା, ଏ ଚାକିରି କରିକି ଇଏ ତାଙ୍କ ଉପରେ ସାର ସାର ଶନିବାର ନାହିଁ ରବିବାର ନାହିଁ ସାଇକେଲ ପେଲେ ପେଲେ ତତେ ମାରିବେ, ଏ ଆସ ଆସ ଖାତା ହିସାବ ଦିଅ, ମାର୍ଚ୍ଚ ମାସ ହେଲା ଏଟା କର, ଏଇଟା ଏମିତି କର, ସାର ଆସିଲେ ଖୋଲ, ଏଗୁଡ଼ା କିଏ କରିବ, ତୁମ ଅଧୀନ ଆମେ ଭଗବାନ ଛାଡ଼ିକି ଆମେ ଏଇ ଯେଉଁ ଘର ଦ୍ୱାରା ଚାଷ ଜମି ଅଛି, ଆମେ କ'ଣ ଦରକାର ଅଛି, ତେଣୁ ମୂଲ ଲାଗିବ ବି ଏତିକି ମନେ ରଖିଥ, ମୁଁ ଜାଣିବାର ମୂଲ ଲାଗିବ ବି ତୁମର ଏତିକି କଷ୍ଟ ନାହିଁ, ଚାକିରି କରିବା ଯେତିକି କଷ୍ଟ ଭାବିଲେ ବୁଝ ନା ନାହିଁ, ମୂଲ ଲାଗିଲେ କ'ଣ କଷ୍ଟ, ମୂଲ ଲାଗିଲେ ଗେଲ କରିବା, ଏଇ ଯେଉଁ କ'ଣ ଦାନା ମାଲିକ ଗେଲ କରିବ, ଦେରେ ଦୁଇ ଟଙ୍କା ଦେବି, ଦେରେ ଆଉ ଟିକେ କରିଦେ ଟିକେ କରିଦେ, ହେ ତାକୁ ଦେଲୁ ଦେଲୁ ଚା କବେ ଦେଲୁ, ବାପରେ 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 ଏତେ କରିଦେ କରିଦେଲି, ତ ଗେଲ କରନ୍ତୁ, ଆଉ ତାର କାମ ସାରିଲା ମାନେ ଆଜ୍ଞା ମୁଁ ଯାଉଛି ଅଫିସରେ ସେଟା କହିବ, ଆଉ କ'ଣ କରିବେ, ତ ବର୍ତ୍ତମାନ ଯୁଗ ତ ସେ ହେଇଗଲା, ତ କହିଲେ କ'ଣ ଆଣ କେହି ଶୁଣିବେ ନା, କିଏ ଚାଷ କରିବା, କେହି ଚାଷ ଖରାକୁ ଯିବେନି, ଏ ଚାଷୀ ତ ଚାଷ କରିବାକୁ ଯାଉନି, ଧାନ କାଟି ପକେଇଲେଣି ମେସିନ୍ରେ, ଆଉ ଇଏ ଭାର ହୋଇକି କାମ କରିବେ, ଭଗବାନ ଜାଣିଛନ୍ତି କୋଳ ଯୁଗ ସେଥିପାଇଁ ମେସିନ୍ ଫେସିନ୍ ସବୁ ତିଆରି କଲେଣି, ମରିଯିବ ମଣିଷ, ଏ ଜିନ୍ ଗୁଡ଼ା ସେମିତି ହେଇଗଲାଣି, କିଛି ବାଟ ନାହିଁ, ସବୁଆଡେ କଳି ବନ୍ଦ କରି ରଖିଦେବ, ତୁମକୁ ଏକ ଯନ୍ତ୍ର ମାନବ କରିକି ଛାଡ଼ିଦେବ, ଯନ୍ତ୍ର ମାନବ ଆଉ ତ ଯନ୍ତ୍ର ମାନବ ଆଗରୁ ଥିଲା ମନ୍ତ୍ର ମାନବ, ଆମେ ମଣିଷ ମନ୍ତ୍ର ଦ୍ୱାରା ମାନବ ଥିଲେ, ବର୍ତ୍ତମାନ ଯନ୍ତ୍ର ମାନବ, ସବୁ ସୁଇଚ୍ ମାରିକି ବଞ୍ଚିବୁ, ପାଣି ପିଇବୁ ତେ ସୁଇଚ୍ ମାର, ଦେଖୁନ ପାଣି ପିଇବୁ, କୂଅରୁ ପାଣି କାଢ଼ୁଥିଲା କେତେ ସୁନ୍ଦର ପାଣି, କୂପ ଜଳ ଗଲା, ବର୍ତ୍ତମାନ ଫିଲ୍ଟର ପଚା ସେ ଜୀବ ଗୁଡ଼ଟା ମରିକି ରହିଥିବେ, କିନ୍ତୁ ଫିଲ୍ଟର ତୁମେ ଯେଉଁ ବ୍ୟବହାର କରୁଛ ବୋଲେ ଘରେ ଲଗେଇଯିବା ଗୋଟେ, ହଁ ଫିଲ୍ଟର ପାଣି, ଫିଲ୍ଟର ପାଣି ପିଉଛ ବଡ଼ ଲୋକ କହିବେ ଆଉ, କିନ୍ତୁ ତୁମେ ଯଦି ଫିଲ୍ଟରରେ ମଇଳା ଗୁଡ଼ାକ ଯାଉଛି ତାହେଲେ ସେ ମଇଳା ଡେଲି ସଫା କରୁଛ କି, ଜୀବାଣୁ ତା ଦେହରେ ଲାଗିକି ରହୁଛି, ପୋକ ପୋକ ଥିବେ ସେଠି ରଖି ସେ ପଚୁଛି ମରୁଛି କି ନାହିଁ, ଆଉ ସେଇ ଗୁଡ଼ା ତ ପାଣି ଆସୁଛ ପିଉଛ ଆଉ କ'ଣ ପଚା ପାଣି ପିଉଛ ଆଉ, କେଉଁ କେଉଁ ଦ୍ୱାରା ତୁମେ ମଣିଷ ବୁଦ୍ଧିମାନ ମୋତେ ଦେଖା, ସେଇଟା ପଚା ପାଣି କି ଫିଲ୍ଟର କରି ପିଇବା ପାଇଁ, ଏଇଟା ସବୁ ବିଦେଶ ଗୁଡ଼ାକରେ ସେୟା ହେଲାଣି, ମୁଁ ଯାଇଥିଲି, ମୁଁ କହିଲି ମୁଁ ଆଉ ଥରେ ମୋ ଜୀବନଟା ବେକାର ହେଲା, ମୋତେ ପୁଣି ଆଉ ଥରେ ଜନ୍ମ ନେବାକୁ ପଡ଼ିବ, ସେ ଲଣ୍ଡନ ଯାଇଥିଲି, ମୁଁ ସେଇଠି
ମୁଁ ଜାଣିଥିଲି ଏ କଥା, ମୁଁ କହିଲି ଆଉ କେବେ ବିଦେଶ ବିଦେଶ ମୁଁ ଖାଲି ଗୁରୁବର୍ଗ ଯାଇଛନ୍ତି ବୋଲି ମୁଁ କେବେ ଗୋଡ଼ ପକେଇବାର ଇଚ୍ଛା ନାହିଁ ଏଥିରେ ଶୁଣିଲେ ଏଇ ଜିନିଷ। ମୁଁ ତ ପାଣି ମୁଁ ଜଳ ଫଳ ପିଏନି, ମୁଁ ତ ମୋର ଭଲ ପାଣିଟା ଆଗେ ଭଲ ଦରକାର। ମୁଁ ଭଲ ପାଣି ଆଣିଲୁ ରେ, ସେ ତାର ପାଣି ଆଣିକି ଦେଲା। ମୁଁ କହିଲି ସେ ମନ୍ଦିର ଥିଲେ ତ ଭଲ ପାଣି, ତୋର ଏଇ ଗୋଟେ ବୋଟଲ ପାଣି ଗୋଟା କାଇଁ ତ ଆଣି ଦଉଛୁ। କାରଣ ଜାଣିଛନ୍ତି ମୁଁ ମହାରାଜ କଣ ଏ ପାଣି, ଆମର ଯେତେ ଡ୍ରେନେଜ ପାଣି ମଳ ମଳ ପାଣି ସବୁ ଗୋଟା ଆଡ଼େ ରଖାହେଇଛି, ସେଗୁଡ଼ାକ ସବୁ ଫିଲ୍ଟର ହବ, ସେଟା ବୋଟଲରେ ପୁରା କି ସପ୍ଲାଏ କର, ସବୁଆଡ଼େ ଷ୍ଟାର୍ଟ ହେଲାଣି ସେଇ ପାଣି। ତାକୁ ରାଷ୍ଟ୍ରପତି ଯାଇକି ଆଗେ ଫିଲ୍ଟର କରା, ପରେ ରାଷ୍ଟ୍ରପତି ତାକୁ ପିଇବ, ତାପରେ ଦେଶ ଲୋକ ବିଶ୍ୱାସ କରିବେ ରାଷ୍ଟ୍ରପତି ପିଇଲା ପ୍ରଧାନମନ୍ତ୍ରୀ ପିଇଲା। ଏଇ ଯୋଉ ମଳ ପାଣି ମ ତା ଏତେ ପାଣି ନଷ୍ଟ କରାହବନି, କିଏ ତାକୁ ଇଏ କରିବ, କୋଉ ନଦୀ ଅଛି ନା କଣ ଅଛି ତାଙ୍କର, ସେଗୁଡ଼ା ସେଗୁଡ଼ାକ ପିଅ। ମୁଁ ସେ ଲଣ୍ଡନ କହିନି ଆଉ ଭଗବାନ ଆଉ ଜୀବନ ଏଠିକି ଆସିବା କଥା ନୁହେଁ, ଏଗୁଡ଼ା ମ୍ଲେଚ୍ଛ ଏଇଥିପାଇଁ ଏଗୁଡ଼ା ମ୍ଲେଚ୍ଛ ଦେଶ କୁହନ୍ତି। ମୁଁ ଏତେ ମୋ ମୁଣ୍ଡକୁ ରାଗ ଲାଗିଲା, ମୁଁ କହିଲି କଣ କହି ପୁଣି ଭକ୍ତ ଗଲେ କହିଲା ବେଳକୁ ଗୁରୁବର୍ଗ ଯାଇଛନ୍ତି କଣ କରିବୁ, ଏବେ ଏବେ ଆଇଲାକୁ ସେ ଯୋଉ କଣ ଆମର ଆରଥର ଯାଇଥିଲି ଯୋଉ 2 ବର୍ଷ ତଳେ ଯୋଉ ୟୁରୋପ ଯାଇଥିଲି, ସେଠି ପଚାରିଲ କହିଲେ ହଁ ଆଜ୍ଞା ଆମର ସେ ସିଷ୍ଟମ ତିଆରି ହେଲାଣି। ମୁଁ ଏ ଭଗବାନ ଆଉ ଏଠିକି ଆସିବି, ମୋର ଦରକାର ନାହିଁ ଭାଇ, ଗାଁ ଗଣ୍ଡ କୋଟରେ କୂଅ ପାଣି ଭରା ପୋଖରୀ ପାଣି ପିଉ, ହା ନିଜ ମଳ ପାଣି ହେଲେ ପିଉ, ପରମଳ ପିଉ ନା, ଏଗୁଡ଼ା କିଏ କଣ କରୁଛି ମଳ ଗୁଡାକ ତାକୁ ସବୁ ଫିଲ୍ଟର କରି ସେଗୁଡ଼ା ପିଉ, ଏଇ ବୁଦ୍ଧି ମଣିଷରେ ହେଲା। କୂଅରେ କେତେ ଦିନ ନନ୍ଦ ପକେଇ ଦେଉଥିଲେ, ଲୋକ ପାଣି ପିଉଥିଲେ, କେତେ ସୁନ୍ଦର ଥିଲା, କାହିଁ ସହର ରହିବାକୁ ଯିବ, କଣଟା ଦରକାର ଅଛି, କଣଟା ଦରକାର ଅଛି ମୋ ସହର ରହିବା, ଇ ପାଇପ୍ ଫାଇପ୍ ଏବେ ସବୁ ହେଲାଣି, ଗାଁର କୂଅ ଅଛି ନା, କୂଅ ଚାଳ ଘର, କେତେ ସୁନ୍ଦର ଜୀବନ ଥିଲା, ଏଟା ସବୁ ଆସୁରିକ ସଭ୍ୟତା, ଆଉ ଏଗୁଡ଼ା ତ ଫେରିବନି, ବୈଦିକ ଜୀବନ ଚାଲିଗଲା। କଣ ପ୍ରଭୁ ତାଙ୍କର କଲେ, କଳିଯୁଗରେ ସବୁ ଲୋକ ଗୁଡା ସଜିଆବାଦୀ ହେଇଗଲେ, କେହି ଆଉ ସରଳରେ ବଞ୍ଚିବା ପାଇଁ ଚାହୁଁନାହାନ୍ତି, ଆଉ ପରିବେଶ ବି ସେମିତି ହେଇଗଲା, କାହାକୁ ଦୋଷ ଦବ, କଳଦୋଷ ନିଧି ରାଜନ ସେ କହିଦେଇଛନ୍ତି। ଆଉ ମଣିଷ ଦେଇ ନିଚ ସ୍ୱାର୍ଥ ନିଚ ଇଏରେ ଲାଗିଗଲାଣି ସବୁ, ଆଉ କାହାକୁ ଆଉ ମାନେ କଣ, ପ୍ଲାଷ୍ଟିକ ବୋଟଲ ଭିତରେ ପାଣିଟା ରହିବ, ସେଟା ମାସେ 2 ମାସ 3 ମାସ ପ୍ୟାକିଂ କରିବ, ଏଇଟା ଖରା ବର୍ଷା ପ୍ଲାଷ୍ଟିକଟା, ଏଇଟା ତାକୁ ମଣିଷ ଫିଲ୍ଟର କଣ, ଫିଲ୍ଟର ୱାଟର ଖୋଲା ପିଇଲା, ଏ ହେଲା ଜୀବନ, ପ୍ରତି ମାନେ କଦର୍ଯ୍ୟ ଜୀବନ, ଏର ଉପାୟ ଉପାୟ କିଛି ନାହିଁ। କୋଳି ସବୁଆଡ଼େ ଭାଙ୍ଗିଛି, ନଦୀ ଗୁଡ଼ା ସବୁ ଥିଲା, କେତେ ଛୁଆଟୁ ଗୁଡ଼ା ସବୁ ମୋର ମଲ ଅଛି, ବୈଦ୍ର ନଦୀ କୂଳରେ ପାଠ ପଢ଼ୁଥିଲୁ, ସିଧା ହିଁ ସେ ପାଣି ପିଇବା ପିଅ ଯା, ନଦୀ ପାଣି ପିଆଯିବ, ଯୋଉ ବର୍ଷା ଦିନରେ ଯୋଉ ବର୍ଷା ଦିନରେ କୋଳିଆ ପାଣି ଆସିବ, ସେ ମା ମାନେ ସବୁ ଆମେ ତ ରହୁ, ମା ମାନେ ସବୁ ନେଇ ଆସିବେ ସେ ପାଣିକି, ଆଣିକି ତ ରଖିଦେବେ, ଏଠାରେ ମଧ୍ୟ ସେତେ ଭଲ ବସିଯିବ, ସେ ପାଣି ପିଇଲେ ଅମୃତ ଭଳିଆ ସେ ପାଣି, ନଦୀ ପାଣି ସେ ଯୋଉ ଡାଲି ଫାଲି ସବୁ ଖୋଲିବ ବୋଲି ନଦୀ ପାଣି ସବୁ ଆଣନ୍ତି, ନଦୀରେ କି ଶୌଚ ହଉନଥିଲେ, ସୁବିଧା ଥିଲା ନା, ବର୍ତ୍ତମାନ ନଦୀକି ସବୁ ଛଡ଼ା ହେଲା, ସବୁ ସେ ଡ୍ରେନେଜ ଯେତେ ଯୋଉ ଦେଖୁଛେ ଯୋଉ ଉପାଖିଆ ନଦୀ ମହାନଦୀ ସବୁ ଡ୍ରେନେଜ ପାଇଁ ସେଠି ପଶୁଛି, ସେ ମଳ ଯେତେ ସେଠି ଦଶ ଦଶ ହିଁ ପଶୁଛି, ପୁରୀ ଗୁଡ଼ାକ ପୁରୀରେ କଣ, ପୁରୀ ସହରର ପୁରା ଯେତେ ମଳ ପଶୁଛି ସମୁଦ୍ରରେ ସେଠି ଖାଲି ଗାଧୋଉଛନ୍ତି, କଣ ନା ସୁଇମିଂ କରିକି ଆଇଲି, କର ବାପା ସୁଇମିଂ ମଳରେ, ଇ କଣ ଲୋକ ପାଗଳ ଲୋକ ବା ପାଗଳ, ଏଟା ସବୁ ତୁମେ ଯୋଉ ହୋଟେଲ୍ସ ଗୁଡା ହେଇଛି ମୁମ୍ବାଇ ହଉ ପୁରୀ ହଉ ଯୋଉ ସି ବିଚ୍ ରେ ହୋଟେଲ ହେଇଛି, ସେ ଯେତିକି ଲୋକ ରହୁଛ ତୁମ ମଳ ଗୁଡା କୋଉଠି ଛାଡ଼ୁ ଯାଉଛି, ସେ ପାଣି ଗୁଡା କୋଉଠି ଛଡ଼ା ହଉଛି, ସେ ସମୁଦ୍ରକୁ ପୁଣି ସେଠି ଯିବ ତୁମେ ପହଁରିକି ଆସିବ, ସ୍ପୋର୍ଟିଂ କରିକି ଆଇଲି ଗଧ, ଏଗୁଡ଼ା ମଣିଷ ଭଳିଆ ମତେ ଜ୍ଞାନ ହୁଏନି, ଏଇ ଯୋଉ ଝାରା ଖାଇବା ପିଇବା ଆଚରଣ ଏଗୁଡ଼ା ପଶୁ ଭଳିଆ ତୁମେ ସବୁ ହେଇଗଲଣି, କିଛି ବୁଦ୍ଧି ଜ୍ଞାନ ମୋର ଆସୁନି, ଜାଣିପାରୁନ ସେଟା ତ ମଣିଷ ଡାକ୍ତର, ସେଟାକୁ କଣ ତାଙ୍କ କହିବ କହିବ, ଏମାନଙ୍କର କଣ ଚେତନା ଉନ୍ନତ ହବ, ବଡ଼ ଦୁଃଖ ମାନେ ସମୟ। ଆଚାର୍ଯ୍ୟ ମାନେ ସେଟା ଚିନ୍ତା କରିକି ପ୍ରତି ଠାକୁର ଜାଣିଥିଲେ, ଆଉ ସେ କହିଥିଲେ ତୁ ବିଦେଶକୁ ଯାଅ, ଆଉ ସେ କହିଥିଲେ ପୁଅ ପଦ କହିଥିଲା ଭକ୍ତି ପ୍ରଧାନ ତୁ ବିଦେଶକୁ ଯାଅ, ଆମେରିକାକୁ ଯାଅ, ନା କାହିଁକି ନା ଭାରତଟା ବିଦେଶ ଅଭିମୁଖୀ ହେଇଗଲା, ପୁରା ପାଶ୍ଚାତ୍ୟ ଅଭିମୁଖୀ ହେଇଗଲା, ଏଗୁଡ଼ା ସବୁ ହେଇଗଲା, ତାପରେ ତାର ପରିଣାମଟା ବର୍ତ୍ତମାନ ଆମକୁ ଭୋଗିବାକୁ ପଡ଼ୁଛି, ଆଉ ଏଇ ବିଶ୍ୱ ଲାଳସା, ଏଇ ଯୋଉ କଥାଟା ପଡ଼ିଛି ବିଶ୍ୱ ଲାଳସାଟା ପଡ଼ିଯାଇଛି, ଆଉ ବିଶ୍ୱ ଲାଳସା ତାହେଲେ ପଡ଼ିଯାଇଛି, ଲୋକର ଆଉ କୃଷ୍ଣ ଚେତନା ସ୍ୱାଦ ବିନା ଉନ୍ନତ ରସ ବିନା ସେ କେବେ ବି ନିଜ ସ୍ୱାଦ ଛାଡ଼ିପାରିବ ନାହିଁ, ଭକ୍ତି ବିନା କେବେ ଇନ୍ଦ୍ରିୟ ସଂଯମ କରିହବନି, ଏଇଟା କହିଦେଇକି ପର ଶ୍ଳୋକରେ କହିଲେ, ଆଚ୍ଛା ଭକ୍ତି ଯିଏ ନ କରୁଛି ସେ ଇନ୍ଦ୍ରିୟ ସଂଯମ କରିପାରିବ କି, କହିଲେ ନାହିଁ, ଯତ୍ତ ଏ ପିକନ୍ତେ ଅପୁରୁଷସ୍ୟ ବିପଶ୍ଚିତ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସବମ ମନ,
ଭକ୍ତି ବିନା କେବେ ଇନ୍ଦ୍ରିୟ ଅନ୍ୟ ବ୍ୟତିରିକ ଯେମିତି କୁହନ୍ତି ସେମିତି ଅନ୍ୟ ମୁଖରେ କହିଲେ ଉନ୍ନତ ସ୍ୱାଦ ପାଇଲେ ନିଜ ସ୍ୱାଦ ଛାଡ଼ିବ ଆବ୍ୟତିରିକରେ କହୁଛନ୍ତି ଭକ୍ତି ବିନା କେବେ ବି ଇନ୍ଦ୍ରିୟ ସଂଯମ କରିପାରିବ କେତେଗୁଡ଼ା ଜ୍ଞାନୀ ହୁଅ ଏଠି କହି ସେ ବଳଦେବ ଦାସ ରଚନା କରୁଛନ୍ତି ଅଥବା ଜ୍ଞାନନିଷ୍ଠା ଏବଂ ଦୁର୍ଲଭ୍ୟ ମାହ ଯେଉଁ ଜ୍ଞାନନିଷ୍ଠାଟା ଏଇ ଜାତୀୟ ଜ୍ଞାନନିଷ୍ଠା ଏଇ ଉନ୍ନତ ସ୍ୱାଦ ପାଇଲେ ନିଜ ସ୍ୱାଦ ଛାଡ଼ିଯିବ ଏଇ ଜାତୀୟ ଜ୍ଞାନନିଷ୍ଠା ହେଉଛି ଦୁର୍ଲଭ ବିପଶ୍ଚିତା ବିଷୟାତ୍ମା ସ୍ୱରୂପ ବିବେକ ଜ୍ଞାନସ୍ୟ ତଥା ଇନ୍ଦ୍ରିୟ ଜୟେ ପ୍ରୟତମାନସ୍ୟା ପୁରୁଷସ୍ୟ ଇନ୍ଦ୍ରିୟାଣି ଶ୍ରୁତବ୍ୟାଧିନୀ କର୍ତ୍ତୁନି ମନ ପ୍ରସବମ ବଲାଦି ହରନ୍ତି ବିପଶ୍ଚିତ ଶବ୍ଦ କ'ଣ କହିଲେ ନା ବିଷୟ ଆତ୍ମସ୍ୱରୂପ ବିବେକ ଜ୍ଞାନସ୍ୟ ଗୋଟେ ଯାହାର ବିଷୟ ସ୍ୱରୂପ ଆତ୍ମାର ସ୍ୱରୂପ ତାର ଜ୍ଞାନ ଅଛି ସେଭଳିଆ ଲୋକ କ'ଣ କରେ ତା ଇନ୍ଦ୍ରିୟକୁ ଶ୍ରୁତବ୍ୟାଧିନୀ ଏ ଶ୍ରବଣାଦି ଇନ୍ଦ୍ରିୟ ମାନେ ପ୍ରସବମ ତା ମନକୁ ବଳପୂର୍ବକ ହରଣ କରନ୍ତି ହତ୍ୱା ବିଷୟ ପ୍ରବଣ କରୁଛନ୍ତି ଇତି ଅର୍ଥ ହରନ୍ତି କହିଲେ ତା କ'ଣ କହିଲେ ହରନ୍ତି କି ନା ବିଷୟ ପ୍ରବଣା କରୁଛନ୍ତି ତ ମନଟାକୁ ବିଷୟ ପ୍ରବଣ କରିଦେବ ବିଷୟ ପ୍ରବଣା ମନ ଆମର ଟର୍ମଡା ନା ବିଷୟ ପ୍ରବଣା ଆତ୍ମପ୍ରବଣା ବିଷୟ ପ୍ରବଣା ମନଟା ସେ ବିଷୟ ଭିତରେ ବୁଡ଼ିକି ରହିଲା ବୁଡ଼ିକି ଓଡ଼ିଆରେ ଯାହା କୁହାଯାଏ ବିଷୟ ପ୍ରବଣା ମନ କୁହାଯାଏ କାରଣ ନେବେ ଇନ୍ଦ୍ରିୟ ଗୁଡ଼ାକ ନେଇ ମନକୁ ନେଇ ବିଷୟ ପ୍ରବଣା କରିଦେବେ ଆଉ ନନୁ ବିଷୟ ପ୍ରବଣା ନନୁ ବିରୋଧୀନ ବିବେକ ଜ୍ଞାନ ସ୍ଥିତି କଥମ ହରନ୍ତି ବିବେକ ଜ୍ଞାନ ଗୋଟେ ରହିଛି ନା ସେ କେମିତି ତା ମନକୁ ହରଣ କରିନେବେ ଇନ୍ଦ୍ରିୟ ଯାହା କହିଦେଲେ ମନ ଏ ଇନ୍ଦ୍ରିୟ ମାନେ ମନକୁ ହରଣ କରିନେବେ ତାକୁ ଗୋଟେ ବିବେକ ଜ୍ଞାନ ରହିଛି ନା ଏଟା କରିବା ଉଚିତ ଏଟା କରିବା ଉଚିତ ନୁହେଁ କେମିତି ହରନ୍ତି କହିଲେ ପ୍ରମାଥିନି ତତ୍ରାହ ପ୍ରମାଥିନି ପ୍ରମାଥି ଅତି ବଳିଷ୍ଠତ୍ୱାତ୍ ଯତ୍ ଜ୍ଞାନ ମର୍ଦ୍ଦନ କ୍ଷମାଣି ଇତ୍ୟର୍ଥ ଏତେ ମାନେ ତାର ଶକ୍ତି ରହିଛି ସେ କହିଲେ ବିବେକ ଜ୍ଞାନକୁ ଉପମର୍ଦ୍ଦନ କ୍ଷମ ବିବେକ କହୁଥିବା ଏଟା କରିବା କଥା ନୁହେଁ ଏଟା ଭୁଲ ଜିନିଷ ମନ ମାନିବନି ଜାଣିଥିବ ତ ଆଉ ଜାଣି ଜାଣି ତୁମେ ସେ ଭୁଲ କାମ ଗୁଡା କରିବ ଆଉ ଏଠି ସେ କହିଲା ପ୍ରମାଥିନି ଆଉ ତସ୍ମାତ୍ ଚୌରେଭ୍ୟୋ ମହାନିଧିରିବ ଇନ୍ଦ୍ରେଭ୍ୟୋ ଜ୍ଞାନ ନିଷ୍ଠୟା ସଂରକ୍ଷଣ ସ୍ଥିତ ପ୍ରଜ୍ଞା ସ୍ଥିତ ପ୍ରଜ୍ଞାସନ ଇତି ହି ତେଣୁ ସ୍ଥିତ ପ୍ରଜ୍ଞାର ଆସନ ବା ଲକ୍ଷଣଟା କଣ ଏ ବଳିଷ୍ଠ ମହାଚୋର ଯୋଉଗୁଡାକ ସବୁ ଜ୍ଞାନକୁ ହରଣ କରି ନେଉଛନ୍ତି ମର୍ଦ୍ଦନ କରିଦେଉଛନ୍ତି ଏ ମହାନିଧିର ମହାନିଧି ଭଳି ଏ ଚୋର ଇନ୍ଦ୍ରିୟ ଗୁଡିକୁ ଏ ଜ୍ଞାନନିଷ୍ଠାକୁ ଜ୍ଞାନନିଷ୍ଠାର ସହିତ ସଂରକ୍ଷଣ କରିବା ହଉଛି ଚିତ୍ତ ପ୍ରଜ୍ଞାର ଲକ୍ଷଣ ଯେ ଗୋଟେ ମହା ଧନ ରଖିଛ ଚୋର କବଳ ତୁମେ ରୁଚିକି ତାକୁ ରଖିବ ପେଟିକା ଭିତରେ ସିନ୍ଧୁକ ପେଟିକା ତାକୁ ପେଟିକା ଭିତରେ ରଖିବ ସେଭଳି ଜଣେ ବିବେକୀ ଜ୍ଞାନ ଲୋକ ସ୍ଥିତ ପ୍ରଜ୍ଞ ଲୋକ ସେ ସବୁବେଳେ ଏ ଜ୍ଞାନନିଷ୍ଠା ରହିବ ଭକ୍ତିରେ ରହିବ ନହେଲେ ତାର ମନ ହରଣ ହେଇଯିବ ମନ ନେଇଯିବ ପାରିବନି ସେ ଦିଟା କହିଲେ ଅନ୍ୟ ବ୍ୟକ୍ତିରେ କହିଲେ ଭିତରିକ ବ୍ୟାଖ୍ୟା କହିଲେ ତାପରେ ପୁଣି ଆକୁ ବ୍ୟାଖ୍ୟା କରିକି ଚାଲିବେ କାରଣ ଖାଲି ବିଶ୍ୱ କିମ ଆସିତ ଚାଲିବ ବର୍ତ୍ତମାନ ବ୍ରଜେଇଲେ କିମ ପରେ ଆସିବ ତାପରେ ଆସିବ ଅଧ୍ୟାୟ ବିଷୟ ବଂଶ ଏଇ ଯଦି ତୋପିକୁ ଏ ସରି ୟା ପରେ ଆସିବ କଣ ତାନି ସର୍ବାଣି ସଂଯମ୍ୟ ଯୁକ୍ତ ଆସିତି ମତ୍ପର ବସିଜସ୍ ଇନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ପୁଣି କହିଲେ ମତ୍ପର ଏ ଶ୍ଳୋକକୁ ବ୍ୟାଖ୍ୟା କରିବେ ପ୍ରପାତ ଆଚାର୍ଯ୍ୟମାନେ ବ୍ୟାଖ୍ୟା କରିଛନ୍ତି ଆଉ କବାଟ ବାପା ହବନି ସେଇ ଭକ୍ତି ଧରିକି ଯେଉଁ ଜନ୍ମରେ ହେଲା ଆମକୁ ଇନ୍ଦ୍ର ସଂଯମ କରିବାକୁ ପଡିବ ଇନ୍ଦ୍ର ସଂଯମ ନ ହେଲା ପର୍ଯ୍ୟନ୍ତ ସ୍ୱର୍ଣ୍ଣ ମିଳିବ ଯେଉଁ ଜନ୍ମରେ ହବ ଓଡ଼ିଆ ସମାଜ କଥା ହେ ନା ଥୋଡ଼ା ଥୋଡ଼ା ହଁ ଠିକ ଆମେ ଥୋଡ଼ା ବୋଲି ଦେଇଥାଉ ନମସ୍କାର ଠିକ ଅଛି ତ କାଲ ଆମ ଶୂନ ହେଇଥା ନା ଅନ୍ୟ ଯେ ଶାସ୍ତ୍ର ମେ ଦୋ ବିଭାଗ ହେଇ ଅନ୍ୟ ବ୍ୟତିରେକ ଅନ୍ୟ କା ମତଲବ ତ କ୍ୟା ଅର ବ୍ୟତିରେକା ଏସବୁ ଶୂନ ଜବ ଜବ ଠାକୁର ଜୀ ଉପଦେଶ ଦେତେ ହେଁ କୋଈ ଆଚାର ଲୋକ ଉପଦେଶ ଦେତେ ହେଁ ତ ଅନ୍ୟ ମୁଖ ସେ ବୋଲତେ ହେଁ ବ୍ୟତିରିକ ମୁଗୁଲ ସେ ବୋଲତେ ହେଁ ଅନ୍ୟ କ୍ୟା ଅନ୍ୟ କା ମତଲବ ଯଦି ତୋ ଅପିକନ୍ତେ ପୁରୁଷ ସିଏ ବିପଶ୍ଚିତ ଏ ସରି ବିଷୟ ଅଭିନିବର୍ତ୍ତନ୍ତେ ନିରାହାର ସିଏ ଦେହି ନାମ ଉନ୍ନତ ରସ ଯୋ ହେ ଭକ୍ତି ରସ ଅଗର ମିଲ ଯାତା ହେ ତ ଇନ୍ଦ୍ରିୟ କା ଯୋ ପ୍ରଭାବ ହେ ବିଷୟ ପ୍ରବଣ ପ୍ରଭାବ ହେ ଇସକୋ ବିଷୟ ପ୍ରବଣ ବୋଲତେ ହେଁ ଆବେଶ ବୋଲତେ ହେଁ ଏ ଶବ୍ଦ ଲଗତା ହେ ପ୍ରବଣ କୁଛ ଭି କରୋ କାହା ବି ଯାଓ କୁଛ ଭି କରୋ ଓହି ବିଷୟ କା ଭାବନା ରହିଥାଏ ଇସକୋ ବିଷୟ ପ୍ରବଣା ମନ ବୋଲତେ ହେଁ आत्मप्रमण होना चाहिए। भक्ति का मतलब आत्मप्रमण, कृष्ण कहाँ है, कृष्ण कहाँ, जैसे प्रभुपाद जी कहां भी घूमते थे, कहां भी कुछ भी देखते थे, कृष्ण कृष्ण वो कृष्ण है, इसको आत्मप्रमण बोलते हैं। हम लोग का मन विषय प्रमण हो गया है, कुछ भी देख लेते ना तो भुगने का बुद्धि आ जाता है, कुछ भी देख लेते तो सोचते हैं ये भूख का बुद्धि है, किसने बनाया है, किस में कौन 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 लूजर कौन, विषय प्रवण इसको बोलते हैं। तो अन्वय मुख में ये बोल रहे हैं कि अगर उन्नत स्वाद मिल गया, कृष्ण भक्ति कृष्ण चेतना में कोई स्थित हो जाता है, कृष्ण प्रेम प्राप्त कर लेता है, कृष्ण शुद्ध भक्ति प्राप्त कर लेता है, तब तो नीचे स्वाद कुछ छोड़ देता है, इसको अन्वय बोलते हैं। और व्यतिरेक क्या है, अगर कृष्ण भक्ति कोई नहीं करता है, उनके जीवन में एक उन्नत स्वाद उन्नत रस नहीं मिला है, तो इंद्रिय संयम संभव है क्या, बोले नहीं। ये तो अपिकंद पुरुष, अरे छोटे आदमी का बात छोड़ दीजिए, विपश्चित जो लोग बल्लभ देव सुम जो कमेंट में लिखे ना प्रबंध इसको लिखे ट्रांसलेशन में, विपश्चित जिन लोग का ज्ञान है ये करना चाहिए ये नहीं करना चाहिए, तो उन लोग का मन को भी खींच कर ले जाता है इंद्र। विषय प्रवणा, विषय प्रवणा कुरवंती, मन को लेकर इंद्रियों मन को खींचकर लाकर विषय प्रवणा बना देते हैं। विषय प्रवणा मतलब विषय में डुबा देते हैं, वही सोचना घूम फिर कर, वही इसको गृहव्रत जैसा है, वही भावना वही सोचना और दूसरा कुछ नहीं, कुछ नहीं। किसी भी जन्म में हमको एक काम करना है, इंद्रियों को संयम करना है, तो करना पड़ेगा, चाहे तुम गृहस्थ बनो ब्रह्मचारी बनो कुछ भी बनो, जब तक इंद्रिय संयम नहीं होता है तो मन इंद्रिय और बुद्धि ये सब विषय प्रवण हो जाते हैं। विषय प्रवण का मतलब शरीर, तो किसी भी जन्म में इसको करना ही है। इसमें क्या करता था कि किसी भी जन्म में तुमको ब्रह्मचारी बनना पड़ेगा, ये सुख छोड़ना पड़ेगा, शरीर सुख छोड़ना पड़ेगा किसी भी जन्म में, तो इस जन्म में ट्राई करो, नहीं तो करना ही पड़ेगा। हमको तो भक्त बनना ही, हमको शुद्ध भक्ति करना ही है, जब तक शुद्ध भक्त हम प्राप्त नहीं करेंगे तो ये जो विषय प्रमाण बुद्धि नहीं जाता है। बड़े बड़े ज्ञानी लोग जिन लोगों को पता है आत्म क्या है अनात्म क्या है कार्य क्या है अकार्य क्या है, फिर वो लोग ही फंस जाते हैं। ये छोटे मोटे हम लोग का बात अज्ञान लोग हमको बोलते हैं, अज्ञान लोग बोलते हैं। जो विज्ञ व्यक्ति होता है, जो ज्ञानी व्यक्ति होता है, वो ज्ञानी लोग का हालत ऐसा, मोबाइल पढ़ती हुआ देखा मोबाइल की वजह से तो नल दस कौन स्पर्किंग हो जुड़े। ज्ञानी लोग का हालत ऐसा हो जाता है, और बुद्धि हमारा जो बुद्धि विषय प्रवणा हो गया है संघ की वजह से। और वैज्ञानिक कौशल जिसमें उड़िया में कहा करता था ना ठाकुर जी ने, कितना सुंदर प्रकृति नेचर जिसको हम बोलते हैं नेचर, गांव में था ना लोग गेहूं लाते हैं, खेती वगैरह करते थे, कुआं का पानी पीते थे, तेल वगैरह कुछ भी सब लोग नेचुरली लोग सब कुछ कमाते थे।